ଆଜି ଏଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆମେ ଆଜିଠାରୁ ଯେଉଁ ସାତ ଦିନ ବ୍ୟାପୀ ଶ୍ରୀମଦ୍ ଭାଗବତ କଥା କୀର୍ତ୍ତନ କରିବାକୁ ଯାଉଛେ, ଯଦିଓ ଶ୍ରୀମଦ୍ ଭାଗବତ ଏକ ଅଗାଧ ସାଗର ସଦୃଶ ଏବଂ ସମସ୍ତ ଭାଗବତ କଥା ଆସ୍ୱାଦନ କରିବା ଏହି ସାତ ଦିନ ମଧ୍ୟରେ ସମ୍ଭବପର ନୁହେଁ, ଯଦିଓ ଅନେକ କ୍ଷେତ୍ରରେ ସାତ ଦିନ ମଧ୍ୟରେ ଶ୍ରୀମଦ୍ ଭାଗବତ ଶେଷ କରିବାର ପ୍ରୟାସ କରାଯାଇଥାଏ, କିନ୍ତୁ ପ୍ରକୃତ ପକ୍ଷେ ଶ୍ରୀମଦ୍ ଭାଗବତ ଆସ୍ୱାଦନ କରାଯାଇପାରେ ନା। ଭଗବାନଙ୍କର ଲୀଳା ଅସୀମ, ତେଣୁ ଆମେ ଶ୍ରୀମଦ୍ ଭାଗବତର ଗୋଟିଏ ପ୍ରସଙ୍ଗକୁ ନେଇ ଆମେ ସାତ ଦିନ ଧରି ଆଲୋଚନା କରିବା ପାଇଁ ମୁଁ ମନସ୍ଥ କରିଛି, ଯାହାଦ୍ୱାରା ଆମେ ଶ୍ରୀମଦ୍ ଭାଗବତର ରସ ଆସ୍ୱାଦନ କରିପାରିବା। ତେବେ ଏହି ଶ୍ରୀମଦ୍ ଭାଗବତର ଆରମ୍ଭ କିପରି ହେଲା ସେ ସମ୍ବନ୍ଧରେ ପ୍ରଥମେ ଆମେ ଆଲୋଚନା କରିବା। ନୈମିଷାରଣ୍ୟରେ ଏକତ୍ରିତ ମୁନିଗଣ, ଯେଉଁମାନେ କି ଏକ ସହସ୍ର ବର୍ଷ ବ୍ୟାପୀ ଯଜ୍ଞର ଅନୁଷ୍ଠାନ ଆରମ୍ଭ କରିଥିଲେ ଏବଂ ସେମାନଙ୍କର ଏହି ଯଜ୍ଞ ଅନୁଷ୍ଠାନର ଉଦ୍ଦେଶ୍ୟ ଥିଲା ଯେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା, କାରଣ ମୁନି ଋଷିମାନେ ଯେଉଁମାନେ ତ୍ରିକାଳ ଦ୍ରଷ୍ଟା ଥିଲେ ସେମାନେ ଜାଣିପାରିଥିଲେ ଯେ କଳିଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ, ଯେପରି ଶ୍ରୀମଦ୍ ଭାଗବତରେ କୁହାଯାଇଛି, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବସ୍ମିନ୍ ଯୁଗେ ଜନା ମନ୍ଦ ସୁମନ୍ଦ ମତୟୋ ମନ୍ଦ ଭାଗ୍ୟା ହି ଉପଦ୍ରୁତ। କଳିଯୁଗର ଲୋକମାନେ ପ୍ରାୟ ଅଳ୍ପ ଆୟୁଷ ହେବେ, ସେମାନଙ୍କର ଆୟୁ ଅତି ଅଳ୍ପ ହେବ ଏବଂ ସେମାନେ ମନ୍ଦ ଭାଗ୍ୟ, ସେମାନଙ୍କର ଭାଗ୍ୟ ମନ୍ଦ ହେବ କଳିଯୁଗରେ, ଏବଂ ସେମାନେ ବିଭିନ୍ନ ପ୍ରକାର କଷ୍ଟ ବା ସମସ୍ୟା ଦ୍ୱାରା ପୀଡ଼ିତ ହେବେ କଳିଯୁଗର ଲୋକମାନେ। ତେଣୁ ମୁନି ଋଷିମାନେ ଏକଥା ଚିନ୍ତା କରି କିପରି କଳିଯୁଗର ପ୍ରଭାବକୁ ପ୍ରତିହତ କରିବେ, ସେଥିପାଇଁ ସେମାନେ ଏକ ସହସ୍ର ବର୍ଷ ବ୍ୟାପୀ ଯଜ୍ଞ ଅନୁଷ୍ଠାନର ଆରମ୍ଭ କରିଥିଲେ, କିନ୍ତୁ ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେବା ସ୍ଥାନରେ ଯଜ୍ଞ ଅଗ୍ନିରୁ ଧୂମ୍ର ନିର୍ଗତ ହେଲା, ଧୂଆଁ ବାହାରିଲା ଏବଂ ସେହି ଧୂମ୍ର ଦ୍ୱାରା ମୁନି ଋଷିମାନଙ୍କର ମୁଖମଣ୍ଡଳ କାଳିମା ଯୁକ୍ତ ହୋଇପଡ଼ିଲା, ଯାହାଫଳରେ ମୁନି ଋଷିମାନେ ଚିନ୍ତା କଲେ ଯେ ବର୍ତ୍ତମାନ ଯଜ୍ଞ ଅନୁଷ୍ଠାନ କଳିଯୁଗରେ ସଫଳ ନୁହେଁ। ବସ୍ତୁତଃ ଯଜ୍ଞ ଅନୁଷ୍ଠାନ ତ୍ରେତା ଯୁଗର ଯୁଗ ଧର୍ମ ଥିଲା, ପ୍ରତିଟି ଯୁଗରେ ଗୋଟିଏ ଗୋଟିଏ ଯୁଗ ଧର୍ମ ରହିଥାଏ ଯୁଗର ଅନୁସାରେ, ଯେପରି ସତ୍ୟଯୁଗର ଯୁଗ ଧର୍ମ ହେଲା ଧ୍ୟାନ, କୃତେ ଅଧ୍ୟାୟତ ବିଶ୍ୱ ସତ୍ୟଯୁଗରେ, କାରଣ ଲୋକମାନେ ଶତକଡ଼ା ଶହେଭାଗ ଧର୍ମପରାୟଣ ଥିଲେ, ତେଣୁ ସେମାନଙ୍କର ଆୟୁ ସେହି ତୁଳନାରେ ଅଧିକ ଥିଲା। ସତ୍ୟଯୁଗର ଲୋକମାନେ 100,000 ବର୍ଷ ଜୀବିତ ରହୁଥିଲେ, ତେଣୁ ସେମାନେ ଅନେକ ସମୟରେ ଆମେ ଶୁଣିବାକୁ ପାଉ ମୁନି ଋଷିମାନେ ହଜାର ହଜାର ବର୍ଷ ଧରି ତପସ୍ୟା କରୁଥିଲେ, କେହି 40,000 ବର୍ଷ, କେହି 50,000 ବର୍ଷ ଧରି ତପସ୍ୟା କରୁଥିଲେ। ସେତେବେଳେ ଆମର ବିଶ୍ୱାସ ହୁଏନି ଯେ ଏହା କିପରି ସମ୍ଭବ, ତେଣୁ ଆମେ ଏହାକୁ କପୋଳ କଳ୍ପିତ କଥା ବୋଲି ମନେ କରିଥାଉ, କିନ୍ତୁ ଯେହେତୁ ସତ୍ୟଯୁଗରେ ଲୋକମାନଙ୍କର ଆୟୁ 1,00,000 ବର୍ଷ ଥିଲା, ତେଣୁ 40-50,000 ବର୍ଷ ତପସ୍ୟା କରିବା କିଛି ଆଶ୍ଚର୍ଯ୍ୟକର ଘଟଣା ନୁହେଁ। ତେବେ ସତ୍ୟଯୁଗରେ ଲୋକମାନେ ଭଗବାନ ବିଷ୍ଣୁଙ୍କର ଧ୍ୟାନ କରୁଥିଲେ, ତାହା ହିଁ ଥିଲା ଯୁଗ ଧର୍ମ। ଯେତେବେଳେ ତ୍ରେତା ଯୁଗ ଆସିଲା, ସେତେବେଳେ ଶତକଡ଼ା 100 ଭାଗ ଧର୍ମରେ 25 ଭାଗ ଅଧର୍ମ ମିଶ୍ରିତ ହୋଇଗଲା, ଅର୍ଥାତ୍ ଧର୍ମ 75 ଭାଗକୁ କମି ଆସିଲା ଏବଂ 25 ଭାଗ ଅଧର୍ମ ମିଶ୍ରିତ ହେଲା, ଯାହାଫଳରେ ଲୋକମାନଙ୍କର ଆୟୁ 10 ଗୁଣ କମିଗଲା। ସତ୍ୟଯୁଗରେ ଯେଉଁ ଲୋକମାନେ 1,00,000 ବର୍ଷ ଜୀବିତ ରହୁଥିଲେ, ତ୍ରେତା ଯୁଗରେ ସେମାନଙ୍କର ଆୟୁ ମାତ୍ର 10,000 ବର୍ଷ ହେଲା। ଏବଂ ପୁଣି ଯେତେବେଳେ ଦ୍ୱାପର ଯୁଗ ଆସିଲା, ଦ୍ୱାପର ଯୁଗରେ 50 ଭାଗ ଧର୍ମ 50 ଭାଗ ଅଧର୍ମ, ତେଣୁ ତ୍ରେତା ଯୁଗର ଯୁଗ ଧର୍ମ ହେଲା ଯଜ୍ଞ ଅନୁଷ୍ଠାନ। ସେତେବେଳେ ରାଜା ମହାରାଜାମାନେ ବଡ଼ ବଡ଼ ଯଜ୍ଞ ଅନୁଷ୍ଠାନ କରୁଥିଲେ, ରାଜସୀୟ ଯଜ୍ଞ, ଅଶ୍ୱମେଧ ଯଜ୍ଞ ଆଦି, ଏବଂ ସେ ଯଜ୍ଞ ଅନୁଷ୍ଠାନରେ ସମସ୍ତ ପ୍ରଜାମାନେ ଅଂଶଗ୍ରହଣ କରୁଥିଲେ ଏବଂ ସମସ୍ତେ ଯଜ୍ଞର ଫଳକୁ ପ୍ରାପ୍ତ ହେଉଥିଲେ। କିନ୍ତୁ ଯେତେବେଳେ ଦ୍ୱାପର ଯୁଗ ଆସିଲା, ସେତେବେଳେ ଲୋକମାନଙ୍କର ଆୟୁ ଆହୁରି କମିଗଲା, ଆହୁରି 10 ଗୁଣ, ଅର୍ଥାତ୍ ଦ୍ୱାପର ଯୁଗରେ ଲୋକମାନଙ୍କର ଆୟୁ ହେଲା 1,000 ବର୍ଷ। ତେଣୁ ଦ୍ୱାପର ଯୁଗରେ ଯୁଗ ଧର୍ମ ହେଲା ଅର୍ଚ୍ଚନା, ଭଗବାନଙ୍କର ଶ୍ରୀ ବିଗ୍ରହ ବା ମୂର୍ତ୍ତିଙ୍କର ପୂଜା ଅର୍ଚ୍ଚନା, ମନ୍ଦିରମାନଙ୍କରେ ଦେବାଳୟମାନଙ୍କରେ ମୂର୍ତ୍ତିର ପୂଜା। କିନ୍ତୁ ଯେତେବେଳେ କଳିଯୁଗ ଆସିଲା, କଳିଯୁଗରେ 25 ଭାଗ ଧର୍ମ 75 ଭାଗ ଅଧର୍ମ, ଏବଂ କଳିଯୁଗର ଅଗ୍ରଗତି ସଙ୍ଗେ ସଙ୍ଗେ ଏହି 25 ଭାଗ ଧର୍ମ କମିଯାଇ ତାହା ଶୂନ୍ୟରେ ପରିଣତ ହୋଇଯିବ ଏବଂ ଶତକଡ଼ା 100 ଭାଗ ଅଧର୍ମ। ସେଥିପାଇଁ କଳିଯୁଗର ଲୋକମାନଙ୍କର ଆୟୁ ଆହୁରି 10 ଗୁଣ କମିଗଲା। ତେଣୁ କଳିଯୁଗରେ ସାଧାରଣତଃ ଲୋକମାନଙ୍କର ଆୟୁ 100 ବର୍ଷ। ତେବେ କଳିଯୁଗର ଅଗ୍ରଗତି ସଙ୍ଗେ ସଙ୍ଗେ ଏହି 100 ବର୍ଷ ଆୟୁ ଧୀରେ ଧୀରେ ମଧ୍ୟ କମ୍ ହୋଇଯିବ। ବର୍ତ୍ତମାନ ଦେଖାଯାଉଛି ଯେ ଅଧିକାଂଶ ଲୋକ ପ୍ରାୟ 80-85 ଭିତରେ ପ୍ରାୟ ଶରୀର ତ୍ୟାଗ କରୁଛନ୍ତି, କମ୍ ଲୋକ 90 ପର୍ଯ୍ୟନ୍ତ ଜୀବିତ ରହୁଛନ୍ତି, ବା ବହୁତ କମ୍ ଲୋକ 100 ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁଛନ୍ତି, ପ୍ରାୟ ଦେଖାଯାଉନି ଏତେ ଲୋକ ଜୀବିତ ରହିବା 100 ବର୍ଷ ପର୍ଯ୍ୟନ୍ତ। ତେଣୁ କଳିଯୁଗର ଅଗ୍ରଗତି ସଙ୍ଗେ ସଙ୍ଗେ ଲୋକମାନଙ୍କର ଆୟୁ ଧୀରେ ଧୀରେ 100 ବର୍ଷରୁ କମି କମି ଶେଷ ବେଳକୁ ମାତ୍ର 20-25 ବର୍ଷ ରହିଯିବ, ଏବଂ ସେହି ତୁଳନାରେ ଲୋକମାନଙ୍କର ଉଚ୍ଚତା ଏବଂ ଶାରୀରିକ ଶକ୍ତି ଏସବୁ ମଧ୍ୟ କ୍ଷୀଣ ହୋଇଯିବ। ପୂର୍ବକାଳରେ ଲୋକମାନେ ବହୁତ ଉଚ୍ଚା ଥିଲେ ଏବଂ ସେମାନଙ୍କର ଶାରୀରିକ ଶକ୍ତି ମଧ୍ୟ ଅଧିକ ଥିଲା, କିନ୍ତୁ ବର୍ତ୍ତମାନ ଲୋକମାନଙ୍କର ଉଚ୍ଚତା ମଧ୍ୟ କମି କମି ଯାଉଛି, ଶାରୀରିକ ଶକ୍ତି ମଧ୍ୟ କମି କମି ଯାଉଛି। କଳିଯୁଗର ଶେଷ ବେଳକୁ ଲୋକମାନଙ୍କର ଉଚ୍ଚତା ହୁଏତ 2-3 ଫୁଟ ରହିଯିବ ଏବଂ ସେମାନଙ୍କର ଶକ୍ତି ଆହୁରି କ୍ଷୀଣ ହୋଇଯିବ। ତେବେ ଯାହା ହେଉ, ତେଣୁ କଳିଯୁଗର ଯୁଗ ଧର୍ମ ଯଜ୍ଞ ଅନୁଷ୍ଠାନ କଳିଯୁଗରେ କରିବା ସମ୍ଭବପର ନୁହେଁ, ବା ଯଜ୍ଞ ଅନୁଷ୍ଠାନ କଲେ ମଧ୍ୟ ତାହା ସଫଳ ହେବ ନାହିଁ କଳିଯୁଗରେ। କାରଣ ଯଜ୍ଞ ଅନୁଷ୍ଠାନରେ ଯେଉଁ ବେଦମନ୍ତ୍ର ଉଚ୍ଚାରଣ କରାଯାଏ, ସେ ବେଦମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ କରିବା ପାଇଁ ଉପଯୁକ୍ତ ବ୍ରାହ୍ମଣ କଳିଯୁଗରେ ନାହାନ୍ତି, ତେଣୁ ସେ ବେଦମନ୍ତ୍ର ବିଫଳ ହୋଇଯାଉଛି କଳିଯୁଗରେ। ତେଣୁ ଯେତେ ସବୁ ଆମର କର୍ମକାଣ୍ଡୀୟ ପଦ୍ଧତି ରହିଛି, ଏସବୁ ଦୋଷଯୁକ୍ତ ହେଉଛି। ବେଦରେ ବର୍ଣ୍ଣିତ କର୍ମକାଣ୍ଡୀୟ ପଦ୍ଧତି ସବୁ ଦୋଷଯୁକ୍ତ। ଯେତେବେଳେ ଭଗବାନ ବାମନ ଦେବ ବଳି ମହାରାଜଙ୍କର ଯଜ୍ଞସ୍ଥଳରେ ଆସି ଉପସ୍ଥିତ ହୋଇଥିଲେ ଏବଂ ଯଜ୍ଞସ୍ଥଳରେ ବଳି ମହାରାଜଙ୍କଠାରୁ ତ୍ରିପାଦ ଭୂମି ଯାଚନା କରିଥିଲେ, ସେତେବେଳେ ବଳି ମହାରାଜଙ୍କଠାରୁ ତ୍ରିପାଦ ଭୂମି ନେବା ଛଳରେ ଭଗବାନ ବାମନ ଦେବ ତ୍ରିଲୋକକୁ ଅଧିକାର କରିଥିଲେ ଏବଂ ତା ସହିତ ସେ ବଳି ମହାରାଜଙ୍କୁ ପାତାଳକୁ ପ୍ରେରଣ କରିଥିଲେ, ପାତାଳ ଲୋକକୁ, ଅର୍ଥାତ୍ ଅତଳ ବିତଳ ସୁତଳ ସୁତଳ ଲୋକ ହେଉଛି ବଳି ମହାରାଜଙ୍କର ସ୍ଥାନ। ଏବେ ବି ବଳି ମହାରାଜ ସେଠାରେ ନିବାସ କରୁଛନ୍ତି, ତେଣୁ ସେ ସୁତଳ ଲୋକକୁ ପ୍ରେରଣ କରିଥିଲେ ଭଗବାନ ବାମନଦେବ। ତେବେ ଯେତେବେଳେ ଏ ଘଟଣା ଘଟିତ ହେଲା, ସେତେବେଳେ ବଳି ମହାରାଜ ଯେଉଁ ଯଜ୍ଞ ଅନୁଷ୍ଠାନ କରୁଥିଲେ ସେଥିରେ ବାଧା ଉତ୍ପନ୍ନ ହେଲା, ତେଣୁ ଭଗବାନ ବାମନଦେବ ବଳି ମହାରାଜଙ୍କୁ ସୁତଳ ଲୋକକୁ ପ୍ରେରଣ କରି ଏବଂ ତାଙ୍କର ତାଙ୍କୁ ଆଶୀର୍ବାଦ ପ୍ରଦାନ କରି ସ୍ୱର୍ଗର ରାଜା ଇନ୍ଦ୍ରଙ୍କଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କରି ଭଗବାନ ନିଜେ ସ୍ୱୀକାର କରିଥିଲେ ଯେ ବଳି ମହାରାଜଙ୍କର ସୁତଳ ଲୋକରେ ସେ ଦ୍ୱାରପାଳ ହୋଇ ରହିଲେ। ବଳି ମହାରାଜ ମାତ୍ର ତ୍ରିପାଦ ଭୂମି ପ୍ରଦାନ କଲେ ଭଗବାନ ବାମନଦେବଙ୍କୁ, କିନ୍ତୁ ତାର ପ୍ରତିବଦଳରେ ଭଗବାନ ବାମନଦେବ ସ୍ୱର୍ଗଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କଲେ ବଳି ମହାରାଜଙ୍କୁ। ତେବେ ଏହି ଘଟଣା ଯେତେବେଳେ ଘଟିତ ହେଲା, ସେତେବେଳେ ବଳି ମହାରାଜଙ୍କ ଯଜ୍ଞରେ ବାଧା ଉତ୍ପନ୍ନ ହେଲା, ତେଣୁ ଶୁକ୍ରାଚାର୍ଯ୍ୟ ଯିଏକି ବଳି ମହାରାଜଙ୍କର ପୁରୋହିତ ଥିଲେ, ଭଗବାନ ବାମନଦେବ ତାଙ୍କୁ ପ୍ରଶ୍ନ କଲେ ଯେ ଶୁକ୍ରାଚାର୍ଯ୍ୟ, ବର୍ତ୍ତମାନ ବଳି ମହାରାଜଙ୍କର ଯଜ୍ଞରେ ବାଧା ଉତ୍ପନ୍ନ ହେଲା, ତେଣୁ କ'ଣ କଲେ ଏ ଯେଉଁ ଦୋଷ ଉତ୍ପନ୍ନ ହେଲା ଯଜ୍ଞ ଅନୁଷ୍ଠାନରେ ସେ ଦୋଷ ଦୂରୀଭୂତ ହେବ? ସେତେବେଳେ ଶୁକ୍ରାଚାର୍ଯ୍ୟ ନିଜେ ଉତ୍ତର ଦେଇଥିଲେ ଯେ ହେ ପ୍ରଭୁ, ଯେତେ ସବୁ କର୍ମକାଣ୍ଡୀୟ ପଦ୍ଧତି ରହିଛି ଏସବୁ ଦୋଷଯୁକ୍ତ, କେହି ତାହାକୁ ପୂର୍ଣ୍ଣ ଭାବରେ ପାଳନ କରିପାରିବେ ନାହିଁ, କେଉଁଠି ନା କେଉଁଠି କିଛି ଦୋଷ ରହିଯିବ, କିନ୍ତୁ ସେ ଦୋଷ କିପରି ଭାବରେ ଦୂର ହେବ ନା ଆପଣଙ୍କ ନାମ ସଂକୀର୍ତ୍ତନ ହେଲେ ସେ ଦୋଷ ସବୁ ଦୂରୀଭୂତ ହୋଇଯିବ। ତେଣୁ ଆମେ ଯେତେ ସବୁ କର୍ମକାଣ୍ଡୀୟ ବିଧିବିଧାନ ଅନୁଷ୍ଠାନ କରୁଛେ ସେଥିରେ ଯଦି ଭଗବାନଙ୍କର ନାମ ସଂକୀର୍ତ୍ତନ ଯଜ୍ଞ ଅନୁଷ୍ଠାନ ନ ହେଉଛି ତାହେଲେ ସେ ଦୋଷକୁ ଆମେ ଦୂରୀଭୂତ କରିପାରିବା ନାହିଁ, ତେଣୁ ଭଗବାନଙ୍କର ନାମ ସଂକୀର୍ତ୍ତନ ହିଁ ସମସ୍ତ ଦୋଷକୁ ଦୂରୀଭୂତ କରି ସମସ୍ତ କାର୍ଯ୍ୟକୁ ପବିତ୍ର କରିବା ପାଇଁ ସକ୍ଷମ। ସେଥିପାଇଁ ଶ୍ରୀମଦ୍ ଭାଗବତର ଶେଷ ଶ୍ଳୋକରେ ଶ୍ରୀ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ନାମ ସଂକୀର୍ତ୍ତନର ପ୍ରଶଂସା କରି କହୁଛନ୍ତି, ନାମ ସଂକୀର୍ତ୍ତନ ଯସ୍ୟ ସର୍ବ ପାପ ପ୍ରଣାଶନମ୍, ଯେଉଁ ଭଗବାନଙ୍କର ନାମ ସଂକୀର୍ତ୍ତନ ଦ୍ୱାରା ବ୍ୟକ୍ତିର ସମସ୍ତ ପାପ ଦୂରୀଭୂତ ହୋଇଯାଏ, ପ୍ରଣାମଂ ଦୁଃଖ ସମାନମ୍, ଯେତେବେଳେ ବ୍ୟକ୍ତି ଭଗବାନଙ୍କ ଚରଣରେ ମସ୍ତକ ଅବନତ କରେ, ପ୍ରଣାମ କରେ, ତାର ସମସ୍ତ ଦୁଃଖ ଦୂରୀଭୂତ ହୋଇଯାଏ। ତଂ ପ୍ରଣାମି ହରି ପରମ, ତେଣୁ ମୁଁ ଭଗବାନ ସେହି ପରମ ପୁରୁଷ ଭଗବାନ ହରିଙ୍କ ଚରଣରେ ମୋର ପ୍ରଣତି ନିବେଦନ କରୁଛି। ତେଣୁ ସେ ନାମ ସଂକୀର୍ତ୍ତନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ତେଣୁ ଏଇ ହରିକୃଷ୍ଣ ମହାମନ୍ତ୍ର, ଏ ହରିନାମ ସଂକୀର୍ତ୍ତନ, ତାହା ହେଉଛି କଳିଯୁଗର ଯୁଗଧର୍ମ, ତାହିଁ ହେଉଛି ନାମ ଯଜ୍ଞ। ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟରେ ଜଜନ୍ତି ହି ସୁମେଧସା, ଯେଉଁମାନେ ଉତ୍ତମ ବୁଦ୍ଧି ସମ୍ପନ୍ନ ସେମାନେ କଳିଯୁଗରେ ଏହି ସଂକୀର୍ତ୍ତନ ଯଜ୍ଞ ମାଧ୍ୟମରେ ଭଗବାନ ହରିଙ୍କର, ବିଷ୍ଣୁଙ୍କର, କୃଷ୍ଣଙ୍କର ପୂଜା କରିଥାନ୍ତି। ତେଣୁ ଏହି ନାମ ସଂକୀର୍ତ୍ତନ ଯଜ୍ଞ, ଏପରିକି ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ ମଧ୍ୟ କହୁଛନ୍ତି, ଯଜ୍ଞାନଂ ଜପ ଯଜ୍ଞୋସ୍ମି, ସମସ୍ତ ଯଜ୍ଞ ମଧ୍ୟରେ ମୁଁ ହେଉଛି ଜପ ଯଜ୍ଞ। ତେଣୁ ଭଗବାନଙ୍କର ନାମ ଆମେ ଜପ କରିପାରିବା ଏବଂ ଯେତେବେଳେ ଏକତ୍ରିତ ହେଉଛେ କୀର୍ତ୍ତନ କରିପାରିବା, ତାହା ହେଉଛି ସଂକୀର୍ତ୍ତନ। ତେବେ ନୈମେଶ୍ୱରଣର ଏକତ୍ରିତ ମୁନିଗଣ ଯେତେବେଳେ ଦେଖିଲେ ଯେ ଯଜ୍ଞ ଅନୁଷ୍ଠାନ ବିଫଳ ହୋଇଗଲା, ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେବା ସ୍ଥାନରେ ଯଜ୍ଞ ଅଗ୍ନିରୁ ଧୂମ୍ର ନିର୍ଗତ ହେଉଛି, ତେଣୁ ସେମାନେ ବୁଝିଗଲେ କଳିଯୁଗର ପ୍ରଭାବ ବର୍ତ୍ତମାନ ଅନୁଭୂତ ହେଇସାରିଲାଣି, ଯଜ୍ଞ ଅନୁଷ୍ଠାନ କଳିଯୁଗରେ ସଫଳ ହେବନି। ତେଣୁ ସେମାନେ ରୋମହର୍ଷଣଙ୍କର ପୁତ୍ର ଶ୍ଳଶ୍ରୁତ ଗୋସ୍ୱାମୀଙ୍କ ନିକଟରେ ପ୍ରଶ୍ନ କଲେ, ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ ପ୍ରଶ୍ନ କଲେ। କାରଣ ସେମାନେ ଚାହୁଁଥିଲେ ଭଗବାନଙ୍କର ନାମ ସଂକୀର୍ତ୍ତନ, ତାଙ୍କର ଲୀଳା କୀର୍ତ୍ତନ ଶ୍ରବଣ କରି ସେମାନେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବେ ଏବଂ ନିଜର ଜୀବନକୁ ଧନ୍ୟ କରିବେ। ନିଶ୍ରେୟ ସାହାୟ ଲୋକସ୍ୟ, ତାଦ୍ୱାରା ଭଗବାନଙ୍କର କଥା ଶ୍ରବଣ ଦ୍ୱାରା ବ୍ୟକ୍ତିର ନିଜର ମଙ୍ଗଳ ହେବ ଏବଂ ସମସ୍ତ ମାନବ ସମାଜର ମଧ୍ୟ ମଙ୍ଗଳ ହେବ। ସେଥିପାଇଁ ମୁନିଋଷିମାନେ ଶ୍ଳଶ୍ରୁତ ଗୋସ୍ୱାମୀଙ୍କୁ 6 ମହତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ ଏବଂ ସେହି ପ୍ରଶ୍ନମାନଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା। ସେ ପ୍ରଶ୍ନଟି ମୁନିମାନେ ଶ୍ରୀଲସ୍ୱତ ଗୋସ୍ୱାମୀଙ୍କୁ କରି କହୁଛନ୍ତି ଯେ, ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣି ଧର୍ମ ବର୍ମଣି ସ୍ୱାକାଷ୍ଠଂ ଅଧୁନ ପେତେ ଧର୍ମ କଂ ଶରଣଂ ଗତଃ। ତେଣୁ ମୁନିମାନେ ଶ୍ରୀଲସ୍ୱତ ଗୋସ୍ୱାମୀ କହୁଛନ୍ତି, ହେ ମୁନିବର ବା ମୁନି ଶ୍ରେଷ୍ଠ, ଆପଣ କୃପା କରି କହନ୍ତୁ ଯେ ଯେଉଁ ଭଗବାନ ଶ୍ରୀକୃଷ୍ଣ ଧର୍ମର ରକ୍ଷକ, ଧର୍ମ ବର୍ମଣି, କାରଣ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି, ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ ଭବତି ଭାରତ ଅଭ୍ୟୁଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୁଜାମ୍ୟହମ୍। ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମ ଚତୁର୍ଦିଗରେ ପରିବ୍ୟାପ୍ତ ହୁଏ, ସେତେବେଳେ ଧର୍ମ ସଂସ୍ଥାପନ କରିବା ପାଇଁ ଭଗବାନ ଆବିର୍ଭୂତ ହୋଇଥାନ୍ତି। ତେଣୁ ସେ ହେଉଛନ୍ତି ଧର୍ମର ରକ୍ଷକ। ତେଣୁ ଏହି ଧର୍ମ ସଂସ୍ଥାପନ କାହିଁକି ଆବଶ୍ୟକ ହୁଏ? ଜନସମାଜର ମଙ୍ଗଳ ପାଇଁ। ଯଦି ସଂସାରରେ ଧର୍ମ ସ୍ଥାପିତ ହେବ, ସମଗ୍ର ମାନବ ସମାଜ ସୁଖ ଶାନ୍ତିରେ ଜୀବନ ବ୍ୟତୀତ କରିବ। ଯଦି ଅଧର୍ମ ପରିବ୍ୟାପ୍ତ ହେବ, ସମସ୍ତ ମାନବ ସମାଜ ଦୁଃଖରେ ସମୟ ଅତିବାହିତ କରିବ, କଷ୍ଟରେ ଅତିବାହିତ କରିବ। ତେଣୁ ସମାଜର ମଙ୍ଗଳ ପାଇଁ, ମାନବ ସମାଜର ମଙ୍ଗଳ ପାଇଁ ଧର୍ମ ରକ୍ଷା କରିବା ଆବଶ୍ୟକ, ଧର୍ମ ସଂସ୍ଥାପନ କରିବା ଆବଶ୍ୟକ। ତେଣୁ ମୁନିମାନଙ୍କର ଏହି ଯେଉଁ ପ୍ରଶ୍ନ ଶ୍ଳଶ୍ରୁତ ଗୋସ୍ୱାମୀଙ୍କୁ, ତାହା ଥିଲା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ। ତେଣୁ ସେମାନେ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଯିଏକି ଧର୍ମର ରକ୍ଷକ, ସେ ଯେତେବେଳେ ସ୍ୱାକାଷ୍ଠଂ ଅଧୁନ ପେତେ, ସେ ବର୍ତ୍ତମାନ ତାଙ୍କର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଅର୍ଥାତ୍ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଲେ, ସେ ଧର୍ମ ସଂସ୍ଥାପନ କଲେ ଏ ସଂସାରରେ। ଧର୍ମ ସଂସ୍ଥାପନ କରି ଯେତେବେଳେ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ଧର୍ମ କଂ ଶରଣଙ୍ଗତ, ଭଗବାନ କୃଷ୍ଣ ଧରାଧାମ ତ୍ୟାଗ କରି ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଧର୍ମ କାହାର ଶରଣକୁ ଗଲା, ଅର୍ଥାତ୍ ଧର୍ମ କେଉଁଠାରେ ଆଶ୍ରୟ ଗ୍ରହଣ କଲା? ଅନ୍ୟ ପକ୍ଷରେ କହିଲେ ଯେ କଳିଯୁଗର ଲୋକମାନେ, କାରଣ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଏହି ପୃଥିବୀକୁ ତ୍ୟାଗ କରି ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ତାପରେ କଳିଯୁଗର ପ୍ରବେଶ ହେଲା। ଦ୍ୱାପର ଯୁଗର ଶେଷରେ ଭଗବାନ କୃଷ୍ଣ ଆବିର୍ଭୂତ ହୋଇଥିଲେ। ତେଣୁ ଭଗବାନ କୃଷ୍ଣ ଚାଲିଯିବା ପରେ କଳିଯୁଗ ପ୍ରବେଶ କଲା ଏ ସଂସାରରେ। ସେଥିପାଇଁ ମୁନିମାନଙ୍କର ପ୍ରଶ୍ନ ଯେ କଳିଯୁଗର ଲୋକମାନେ ସେମାନେ କେଉଁଠାରୁ ଧର୍ମକୁ ପ୍ରାପ୍ତ ହେବେ, କେଉଁଠାରେ ଧର୍ମ ଆଶ୍ରୟ ଗ୍ରହଣ କରିଛି? ତେଣୁ ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା। କାରଣ ଆମେ ଦେଖୁ କଳିଯୁଗରେ ଅନେକ ପ୍ରକାର ଧର୍ମ, ଅନେକ ପ୍ରକାର ମତବାଦ, ଅନେକ ପ୍ରକାର ସମ୍ପ୍ରଦାୟ। ତେଣୁ ସାଧାରଣ ଭାବରେ ଲୋକମାନେ ଭ୍ରମିତ, କେଉଁ ଧର୍ମକୁ ଗ୍ରହଣ କରିବେ, କେଉଁ ସମ୍ପ୍ରଦାୟକୁ ଗ୍ରହଣ କରିବେ, କେଉଁ ମତବାଦକୁ ଗ୍ରହଣ କରିବେ, କିଏ ସେ ତାଙ୍କୁ ଧର୍ମର ମାର୍ଗ ପ୍ରଦର୍ଶନ କରିବ? ଅନେକ ସମୟରେ କଳିଯୁଗରେ ଦେଖାଯାଉଛି ତଥାକଥିତ ସାଧୁ ବା ତଥାକଥିତ ଆଧ୍ୟାତ୍ମିକ ବ୍ୟକ୍ତିମାନେ ସେମାନେ ଜନତାକୁ ବିଭ୍ରାନ୍ତ କରୁଛନ୍ତି, ଧର୍ମ ନାମରେ ବିଭ୍ରାନ୍ତ କରୁଛନ୍ତି। ତେଣୁ ସାଧାରଣ ଭାବରେ ଲୋକମାନେ ଯେ ବିଭ୍ରାନ୍ତ ହେବେ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ମୁନିମାନେ ଏ କଥାକୁ ମନେ ରଖି ଜଗତର କଲ୍ୟାଣ ପାଇଁ ସେମାନେ ଏ ପ୍ରଶ୍ନ ରଖିଲେ ସ୍ୱତ ଗୋସ୍ୱାମୀଙ୍କ ନିକଟରେ, ଯେ କଳିଯୁଗର ଲୋକମାନେ କେଉଁଠାରୁ ଧର୍ମ ମାର୍ଗକୁ ପ୍ରାପ୍ତ ହେବେ, ଧର୍ମ କେଉଁଠାରେ ଆଶ୍ରୟ ଗ୍ରହଣ କରିଛି କଳିଯୁଗରେ। ତେଣୁ ସ୍ୱତ ଗୋସ୍ୱାମୀ ମୁନିମାନଙ୍କର ଏ ପ୍ରଶ୍ନ ଶ୍ରବଣ କରି ଅତ୍ୟନ୍ତ ଆନନ୍ଦିତ ହେଲେ। ତେଣୁ ସ୍ୱତ ଗୋସ୍ୱାମୀ ମୁନିମାନଙ୍କର ପ୍ରଶ୍ନର ଭୂୟସୀ ପ୍ରଶଂସା କରି କହୁଛନ୍ତି ଯେ ହେ ମୁନିଗଣ, ଆପଣମାନେ ଯେଉଁ ପ୍ରଶ୍ନ କରିଛନ୍ତି ସେଥିପାଇଁ ଆପଣମାନଙ୍କୁ ସାଧୁବାଦ। କାହିଁକି ନା ଆପଣମାନଙ୍କର ପ୍ରଶ୍ନ ନିଜର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ। ଅନେକ ସମୟରେ ଆମେ ଦେଖୁ କେହି କେହି ବ୍ୟକ୍ତି କୌଣସି ସାଧୁଙ୍କ ନିକଟକୁ ଯାଇ ନିଜର ଦୁଃଖ ଦୂର କରିବା ପାଇଁ ସେ ପ୍ରଶ୍ନ କରିଥାନ୍ତି। ତେଣୁ ସେମାନେ ନିଜ ପାଇଁ ପ୍ରଶ୍ନ କରିଥାନ୍ତି, ନିଜ ସ୍ୱାର୍ଥ ପାଇଁ କରିଥାନ୍ତି। କିନ୍ତୁ ମୁନିମାନେ ଯେଉଁ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ସେଥିରେ ସେମାନଙ୍କର କୌଣସି ସ୍ୱାର୍ଥ ନଥିଲା, ସେମାନେ ପରାର୍ଥ ପାଇଁ ଏ ପ୍ରଶ୍ନ କରୁଛନ୍ତି, ଅନ୍ୟମାନଙ୍କର ମଙ୍ଗଳ ପାଇଁ ଏ ପ୍ରଶ୍ନ କରୁଛନ୍ତି। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି, ମୁନୟ ସାଧୁ ପୃଷ୍ଠ ହୋଂ ଭବତ ଭି ଲୋକ ମଙ୍ଗଳମ। ହେ ମୁନିଗଣ, ଆପଣମାନେ ଯେଉଁ ପ୍ରଶ୍ନ କରିଛନ୍ତି ସେଥିପାଇଁ ଆପଣମାନଙ୍କୁ ସାଧୁବାଦ, କାରଣ ଆପଣମାନଙ୍କର ପ୍ରଶ୍ନ ସମସ୍ତ ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ, ଆପଣ ନିଜ ସ୍ୱାର୍ଥ ପାଇଁ ଏ ପ୍ରଶ୍ନ କରିନାହାନ୍ତି। ସେଥିପାଇଁ ସ୍ୱତ ଗୋସ୍ୱାମୀ ମୁନିମାନଙ୍କ ପ୍ରଶ୍ନର ପ୍ରଶଂସା କରି ପୁଣି କହୁଛନ୍ତି, ତାଙ୍କର ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି ଯେ ଧର୍ମ କଂ ଶରଣଂ ଗତଃ, ଧର୍ମ କାହାର ଶରଣକୁ ଗଲା ବା ଧର୍ମ କେଉଁଠାରେ ଆଶ୍ରୟ ଗ୍ରହଣ କଲା। ସ୍ୱତ ଗୋସ୍ୱାମୀ ତାର ଉତ୍ତର ଦେଇ କହୁଛନ୍ତି ଯେ କୃଷ୍ଣ ସ୍ୱଧାମ ଉପଗତେ ଧର୍ମ ଜ୍ଞାନାଦିଭି ସହ କଳୌ ନଷ୍ଟ ଦୃଶଙ୍ଗେ ସହ ପୁରାଣାର୍କ ଅଧୁନୋଦିତ। ତେଣୁ ସ୍ୱତ ଗୋସ୍ୱାମୀ କହୁଛନ୍ତି ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ ତାଙ୍କ ସହିତ ଧର୍ମ ଜ୍ଞାନ ଆଦି ସବୁକିଛି ତାଙ୍କ ସହିତ ଚାଲିଗଲା ଏବଂ ସମସ୍ତ ଜଗତ ଅଜ୍ଞାନ ଅନ୍ଧକାରରେ ଭରିଗଲା। କଳିଯୁଗର ସମୟ ହେଉଛି ଅଜ୍ଞାନ ଅନ୍ଧକାରର ସମୟ। ତେଣୁ କଳିଯୁଗର ଲୋକମାନେ ଯେହେତୁ ଅଜ୍ଞାନ ଅନ୍ଧକାରରେ ରହିଛନ୍ତି, ତେଣୁ ସେମାନଙ୍କର ବିଭ୍ରାନ୍ତ ହେବା ସ୍ୱାଭାବିକ। ଯେହେତୁ ସେମାନେ ଧର୍ମ କ'ଣ ଜାଣନ୍ତି ନାହିଁ, ଯେକୌଣସି ବ୍ୟକ୍ତି ସେମାନଙ୍କୁ ବିଭିନ୍ନ କଥା କହି ତାଙ୍କୁ ଭୁଲେଇ ଦେଇପାରେ। ତେଣୁ ସ୍ୱତ ଗୋସ୍ୱାମୀ କହୁଛନ୍ତି ଯେ ଯେପରି ରାତ୍ରିର ଅନ୍ଧକାରରେ ଆମ ଚକ୍ଷୁର ଦେଖିବା ପାଇଁ ଶକ୍ତି ଥିଲେ ମଧ୍ୟ ଆମେ ରାତ୍ରିର ଅନ୍ଧକାରରେ କିଛି ଦେଖିପାରୁନାହୁଁ, ଯେପର୍ଯ୍ୟନ୍ତ ସୂର୍ଯ୍ୟୋଦୟ ନ ହୋଇଛି, ସୂର୍ଯ୍ୟାଲୋକରେ ହିଁ ଆମେ ସବୁକିଛି ଦେଖିପାରୁ। ତେଣୁ ସେଥିପାଇଁ କୁହାଯାଇଛି ଯେ କଳିଯୁଗର ଯେଉଁ ଅଜ୍ଞାନ ଅନ୍ଧକାରରେ ସମସ୍ତେ ରହିଛନ୍ତି, ସେମାନଙ୍କର ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ଜ୍ଞାନରୂପୀ ସୂର୍ଯ୍ୟର ଆବଶ୍ୟକତା ରହିଛି। ଯେତେବେଳେ ସୂର୍ଯ୍ୟ ଉଦୟ ହେବା ସଙ୍ଗେ ସଙ୍ଗେ ଯେପରି ରାତ୍ରିର ଅନ୍ଧକାର ଦୂରୀଭୂତ ହୋଇଯାଏ, ଚତୁର୍ଦ୍ଦିଗ ଆଲୋକିତ ହୋଇଯାଏ, ଠିକ୍ ସେହିପରି କଳିଯୁଗରେ ଜ୍ଞାନରୂପୀ ସୂର୍ଯ୍ୟ ଉଦିତ ହେଲେ ଲୋକମାନଙ୍କର ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇଯିବ। ତେବେ ସେ ଜ୍ଞାନରୂପୀ ସୂର୍ଯ୍ୟ କେଉଁଠାରେ ଉଦିତ ହେବେ? ପୁରାଣାର୍କ ଅଧୁନୋଦିତ। ସ୍ୱତ ଗୋସ୍ୱାମୀ କହୁଛନ୍ତି ଯେ ସେ ଜ୍ଞାନରୂପୀ ସୂର୍ଯ୍ୟ ହେଉଛନ୍ତି ଭାଗବତ ମହାପୁରାଣ। ଶ୍ରୀମଦ୍ ଭାଗବତ ମହାପୁରାଣ ତାହା ହେଉଛନ୍ତି ଜ୍ଞାନରୂପୀ ସୂର୍ଯ୍ୟ। ତେଣୁ କଳିଯୁଗର ଲୋକମାନଙ୍କ ପାଇଁ ଏ ଶ୍ରୀମଦ୍ ଭାଗବତ ମହାପୁରାଣ ରୂପୀ ସୂର୍ଯ୍ୟଙ୍କର ଉଦୟ ହୋଇଛି। ଅର୍ଥାତ୍ କଳିଯୁଗର ଲୋକମାନେ ଶ୍ରୀମଦ୍ ଭାଗବତର ଆଶ୍ରୟ ଗ୍ରହଣ କରି ଶ୍ରୀମଦ୍ ଭାଗବତରୁ ପ୍ରକୃତ ଜ୍ଞାନ ମାର୍ଗକୁ ପ୍ରାପ୍ତ ହେବେ, ପ୍ରକୃତ ଭକ୍ତି ମାର୍ଗକୁ ପ୍ରାପ୍ତ ହେବେ ଏବଂ ନିଜର ମନୁଷ୍ୟ ଜନ୍ମକୁ ଧନ୍ୟ କରିବେ। ସେଥିପାଇଁ ଏହି ଶ୍ରୀମଦ୍ ଭାଗବତ, ଯାହାକି ଭଗବାନ କୃଷ୍ଣଙ୍କଠାରୁ ଅଭିନ୍ନ, ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀମଦ୍ ଭାଗବତ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଶ୍ରୀମଦ୍ ଭାଗବତକୁ ଭଗବାନ କୃଷ୍ଣଙ୍କର ଶରୀର ସହିତ ତୁଳନା କରାଯାଇଛି। ଯେପରି ଶ୍ରୀମଦ୍ ଭାଗବତରେ ଦ୍ୱାଦଶ ସ୍କନ୍ଦ ରହିଛି, ଏହି ଦ୍ୱାଦଶ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରର ବିଭିନ୍ନ ଅଙ୍ଗ। ଯେପରି ପ୍ରଥମ ଏବଂ ଦ୍ୱିତୀୟ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ଦୁଇଟି ପଦ ଏବଂ ତୃତୀୟ ଏବଂ ଚତୁର୍ଥ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ଜଙ୍ଘାଦ୍ୱୟ, ପଞ୍ଚମ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ନାଭି, ଷଷ୍ଠ ସ୍କନ୍ଦ ବକ୍ଷଦେଶ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଦ ଭଗବାନ କୃଷ୍ଣଙ୍କର ଦୁଇ ବାହୁ, ନବମ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର କଣ୍ଠଦେଶ, ଦଶମ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ସୁନ୍ଦର ପ୍ରସନ୍ନ ମୁଖମଣ୍ଡଳ, ଏକାଦଶ ସ୍କନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କର ଲଲାଟ ଦେଶ ଏବଂ ଦ୍ୱାଦଶ ସ୍କନ୍ଦ ତାଙ୍କର ଶିରୋଦେଶ। ଏହିପରି ଭାବରେ ଶ୍ରୀମଦ୍ ଭାଗବତ ଭଗବାନ କୃଷ୍ଣଙ୍କର ସ୍ୱରୂପ ଏବଂ ଉଦ୍ଧବଙ୍କର ଅନୁରୋଧରେ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ପକ୍ଷେ ଶ୍ରୀମଦ୍ ଭାଗବତ ମଧ୍ୟରେ ପ୍ରବେଶ କରିଥିଲେ। କାରଣ ଉଦ୍ଧବ ଜାଣିଥିଲେ ଯେ କଳିଯୁଗର ଲୋକମାନେ କିପରି ଭାବରେ ଧର୍ମ ମାର୍ଗକୁ ପ୍ରାପ୍ତ ହେବେ, ତେଣୁ ସେ ଭଗବାନ କୃଷ୍ଣଙ୍କୁ ଅନୁରୋଧ କରିଥିଲେ ଯେ ଆପଣ ଚାଲିଯିବା ପରେ ପରେ ସଂସାରରେ କଳିଯୁଗର ପ୍ରବେଶ ହୋଇଯିବ, ତେଣୁ କଳିଯୁଗର ଲୋକମାନେ କିପରି ଆପଣଙ୍କ ଦ୍ୱାରା ଯେଉଁ ମାର୍ଗ ପ୍ରଦର୍ଶନ କରାଯାଇଛି ସେ ମାର୍ଗକୁ ପ୍ରାପ୍ତ ହେବେ। ତେଣୁ ଉଦ୍ଧବଙ୍କର ଅନୁରୋଧରେ ଭଗବାନ କୃଷ୍ଣ କହିଥିଲେ ଯେ ମୁଁ ଏ ଶ୍ରୀମଦ୍ ଭାଗବତରେ ବିରାଜମାନ ହେବି। ତେଣୁ ଯେଉଁମାନେ ଶ୍ରୀମଦ୍ ଭାଗବତରୁ ଜ୍ଞାନ ପ୍ରାପ୍ତ ହେବେ ସେମାନେ ପ୍ରକୃତ ମୋତେ ପ୍ରାପ୍ତ ହୋଇପାରିବେ। କଳିଯୁଗର ଲୋକମାନେ ସେମାନେ କେବେ ବିଭ୍ରାନ୍ତ ହେବେ ନାହିଁ। ତେଣୁ ଏହି ଶ୍ରୀମଦ୍ ଭାଗବତର ଆରମ୍ଭ କିପରି ହେଲା, କାରଣ ଶ୍ରୀମଦ୍ ଭାଗବତର ଜ୍ଞାନ ବସ୍ତୁତଃ ଭଗବାନ କୃଷ୍ଣଙ୍କ ଦ୍ୱାରା ପ୍ରଦତ୍ତ। ଭଗବାନ କୃଷ୍ଣ ସୃଷ୍ଟିର ଆଦିଜୀବ ବ୍ରହ୍ମାଙ୍କୁ ଚାରୋଟି ଶ୍ଳୋକରେ ଶ୍ରୀମଦ୍ ଭାଗବତର ଉପଦେଶ ପ୍ରଦାନ କରିଥିଲେ, ଯାହାକୁ ଚତୁଃଶ୍ଳୋକୀ ଭାଗବତ ବୋଲି କୁହାଯାଏ, ଏବଂ ବ୍ରହ୍ମା ସେ ଉପଦେଶକୁ ନାରଦ ମୁନିଙ୍କୁ ପ୍ରଦାନ କଲେ ଏବଂ ତାଙ୍କୁ ବିସ୍ତାର କରିବା ପାଇଁ ଆଦେଶ ଦେଲେ। ଚାରୋଟି ଶ୍ଳୋକରୁ ଭାଗବତ ବିସ୍ତାର ଲାଭ କଲା ଏବଂ ନାରଦ ମୁନି ସେ ଜ୍ଞାନକୁ ଶ୍ରୀ ବ୍ୟାସଦେବଙ୍କୁ ପ୍ରଦାନ କଲେ ଏବଂ ଶ୍ରୀ ବ୍ୟାସଦେବ ନିଜର ପୁତ୍ର ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ସେ ଜ୍ଞାନ ପ୍ରଦାନ କଲେ। ଏହିପରି ଭାବରେ ଏହି ଶ୍ରୀମଦ୍ ଭାଗବତର ପରମ୍ପରା, ଗୁରୁ ଶିଷ୍ୟ ପରମ୍ପରା କ୍ରମେ ଏହି ଜ୍ଞାନ, ଶ୍ରୀମଦ୍ ଭାଗବତର ଜ୍ଞାନ ଆମ ନିକଟକୁ ଆସୁଛି। ଏହା କାହାର କୌଣସି ବ୍ୟକ୍ତିର ମସ୍ତିଷ୍କ ପ୍ରସୂତ ଜ୍ଞାନ ନୁହେଁ, ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଜ୍ଞାନ ଶ୍ରୀମଦ୍ ଭାଗବତର ଜ୍ଞାନ। ଏବଂ ଶ୍ରୀ ବ୍ୟାସଦେବ ଯିଏକି ଦେଖିଲେ ଯେ କଳିଯୁଗର ଲୋକମାନଙ୍କର ସ୍ମୃତି ଶକ୍ତି ହ୍ରାସ ହୋଇଯିବ, ତେଣୁ ଶ୍ରୀ ବ୍ୟାସଦେବ ଶ୍ରୀମଦ୍ ଭାଗବତକୁ ଲିଖିତ ରୂପ ପ୍ରଦାନ କଲେ କଳିଯୁଗର ଲୋକମାନଙ୍କ ପାଇଁ। ତେଣୁ ସେ ବ୍ୟାସଦେବ କେବଳ ଶ୍ରୀମଦ୍ ଭାଗବତ ନୁହେଁ, ସେ ସମସ୍ତ ବେଦ ପୁରାଣ ଏବଂ ଉପନିଷଦରେ ମଧ୍ୟ ରଚୟିତା। ତେବେ ଶ୍ରୀ ବ୍ୟାସଦେବ କୌଣସି ସାଧାରଣ ଋଷି ନୁହନ୍ତି, ସେ ହେଉଛନ୍ତି ଭଗବାନଙ୍କର ଅବତାର। ଭଗବାନଙ୍କର ଅବତାର ବିନା ଏସବୁ ବୈଦିକ ଗ୍ରନ୍ଥର ସଂକଳନ କେହି କରିପାରିବେ ନାହିଁ ବା କେହି କରିବା ପାଇଁ ସମର୍ଥ ନୁହନ୍ତି। ତେଣୁ ଭଗବାନ ବ୍ୟାସଦେବ ରୂପରେ ଅବତରିତ ହୋଇ ଏହି ବୈଦିକ ଗ୍ରନ୍ଥମାନଙ୍କର ସଂକଳନ କରିଛନ୍ତି ସମସ୍ତ ଜନସମାଜର ମଙ୍ଗଳ ପାଇଁ, ଯାହାଦ୍ୱାରା ସଂସାର ଲୋକମାନେ ଧର୍ମର ମାର୍ଗକୁ ପ୍ରାପ୍ତ ହେବେ ଏବଂ ନିଜର ମନୁଷ୍ୟ ଜୀବନକୁ ଧନ୍ୟ କରିବେ। ତେଣୁ ସେହି ଶ୍ଳୋକ ବ୍ୟାସଦେବ ଯେତେବେଳେ ଗୋଟିଏ ବେଦକୁ ଚାରି ଭାଗରେ ବିଭକ୍ତ କଲେ, ପ୍ରଥମେ ଗୋଟିଏ ବେଦ ଥିଲା ଯଜୁର୍ବେଦ, ଶ୍ଳୋକ ବ୍ୟାସଦେବ ତାହାକୁ ଚାରି ଭାଗରେ ବିଭକ୍ତ କଲେ, ରୁକ୍, ଯଜୁ, ସାମ, ଅଥର୍ବ, ଏବଂ ନିଜର ଶିଷ୍ୟମାନଙ୍କୁ ବିଭିନ୍ନ ବେଦର ଦାୟିତ୍ୱ ଅର୍ପଣ କଲେ, ଏବଂ ତା ସହିତ ଶ୍ରୀ ବ୍ୟାସଦେବ ପୁରାଣ ଏବଂ ଅଷ୍ଟାଦଶ ପୁରାଣ ଏବଂ ଇତିହାସ ମହାଭାରତ ରଚନା କଲେ। ଇତିହାସ ପୁରାଣଂଚ ପଞ୍ଚମ ବେଦ ଉଚ୍ଚତେ, ତେଣୁ ଇତିହାସ ଏବଂ ପୁରାଣ ଏହାକୁ ପଞ୍ଚମ ବେଦ ବୋଲି କୁହାଯାଏ। ଏସବୁ ରଚନା କରିବା ପରେ ମଧ୍ୟ ବ୍ୟାସଦେବ ଶାନ୍ତି ଅନୁଭବ କରୁନଥିଲେ, ସୁଖ ଅନୁଭବ କରିପାରୁନଥିଲେ। ଯେତେବେଳେ ଜଗତର ମଙ୍ଗଳ ପାଇଁ ଶ୍ରୀ ବ୍ୟାସଦେବ ଏତେ ପରିଶ୍ରମ କରି ଏସବୁ ଗ୍ରନ୍ଥର ସଂକଳନ କଲେ, ତଥାପି ତାଙ୍କ ଭିତରେ ଗୋଟିଏ ଅଭାବ ବୋଧ ଯେପରି ରହିଗଲା, ତେଣୁ ଶ୍ରୀ ବ୍ୟାସଦେବ ଆତ୍ମମନ୍ଥନ କରି ଚିନ୍ତା କରୁଛନ୍ତି ଯେ ମୋର ଏହି ଅଭାବବୋଧର କାରଣ କ'ଣ ହୋଇପାରେ, ମୋର ଏହି ଅଶାନ୍ତିର କାରଣ, ନିରାନନ୍ଦର କାରଣ କ'ଣ ହୋଇପାରେ। ତେଣୁ ଏହିପରି ଆତ୍ମମନ୍ଥନ କରିକରି ଶ୍ରୀ ବ୍ୟାସଦେବ ଚିନ୍ତା କରୁଛନ୍ତି, କିମ୍ବା ଭାଗବତା ଧର୍ମ ନ ପ୍ରାୟଣ ନିରୂପିତା ପ୍ରିୟା ପରମହଂସାନାଙ୍କ ଏଭଳି ଅଚ୍ୟୁତ ପ୍ରିୟା। ତେଣୁ ଶ୍ରୀ ବ୍ୟାସଦେବ କହୁଛନ୍ତି ଯେ ବୋଧ ହୁଏ ଏଇଥିପାଇଁ ମୁଁ ଅଶାନ୍ତି ବା ନିରାନନ୍ଦ ଅନୁଭବ କରୁଛି, ଯେ କିମ୍ବା ଭାଗବତ ଧର୍ମ ନ ପ୍ରାୟଣ ନିରୂପିତା, ମୁଁ ଯେତେ ସବୁ ବେଦ ରଚନା କଲି, ଉପନିଷଦ ରଚନା କଲି, ପୁରାଣ ମହାଭାରତ ରଚନା କଲି, କିନ୍ତୁ ମୁଁ ଏଥିରେ ସ୍ପଷ୍ଟ ଭାବରେ ଭାଗବତ ଧର୍ମ କଥା ଉଲ୍ଲେଖ କରିନି। ଭଗବାନଙ୍କୁ ଭାଗବତ ଧର୍ମ କ'ଣ ନା ଭଗବାନଙ୍କୁ ପ୍ରାପ୍ତ ହେବାର ମାର୍ଗ, ତାହାକୁ ମୁଁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିନାହିଁ। ତେଣୁ ବୋଧ ହୁଏ ଏହା ହିଁ କାରଣ ହୋଇପାରେ, କାରଣ ଭାଗବତ ଧର୍ମ ପ୍ରିୟା ପରମହଂସାନା ତ ଏହି ଅଚ୍ୟୁତ ପ୍ରିୟା, ଏ ଭାଗବତ ଧର୍ମ ଅର୍ଥାତ୍ ଭକ୍ତି ଧର୍ମ ତାହା ସମସ୍ତ ପରମହଂସ ସାଧୁ ଭକ୍ତମାନଙ୍କର ମହାତ୍ମାନଙ୍କର ଅତି ପ୍ରିୟ ଏବଂ ଅଚ୍ୟୁତ ପ୍ରିୟ, ଭଗବାନ କୃଷ୍ଣଙ୍କର ମଧ୍ୟ ଅତି ପ୍ରିୟ। କାହିଁକି ନା ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ଭଗବତ ଗୀତାରେ କହୁଛନ୍ତି ଯେ ଭକ୍ତାମାଙ୍ଗ ବି ଜାଣନ୍ତି, କେବଳ ଭକ୍ତିବିଧି ଦ୍ୱାରା ହିଁ ମୋତେ ଜଣେ ଜାଣିପାରିବ, ନ ସାଧୟତି ମାଂ ଯୋଗ ନ ସାଂଖ୍ୟଂ ଧର୍ମ ଉଦ୍ଧବ ନ ଶ୍ରଦ୍ଧାୟ ତପତ୍ୟାଗ ଯଥା ଭକ୍ତିର ମମଜ୍ଜିତା। ଉଦ୍ଧବଙ୍କୁ ଭଗବାନ କୃଷ୍ଣ ଏକାଦଶ ସ୍କନ୍ଧରେ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ହେ ଉଦ୍ଧବ, ନ ସାଧୟତି ମାଂ ଯୋଗ, ତୁମେ ଯୋଗାଭ୍ୟାସ କରି ମୋତେ ସାଧନ କରିପାରିବ ନାହିଁ ବା ମୋତେ ପ୍ରାପ୍ତ ହୋଇପାରିବ ନାହିଁ, ନ ସାଂଖ୍ୟମ୍, ସାଂଖ୍ୟ ଯୋଗର ଅଭ୍ୟାସ କରି ମୋତେ ପ୍ରାପ୍ତ ହୋଇପାରିବନି, ସଂସାରକୁ ବିଶ୍ଲେଷଣ କରି ମୋତେ ପ୍ରାପ୍ତ ହୋଇପାରିବନି, ବା ନ ସାଧୟତି ମାଂ ଯୋଗ ନ ସାଂଖ୍ୟଂ ଧର୍ମ ଉଦ୍ଧବ, ତୁମେ ଧର୍ମ ଅନୁଷ୍ଠାନ କରି ମଧ୍ୟ ମୋତେ ପ୍ରାପ୍ତ ହୋଇପାରିବ ନାହିଁ, ନ ଶ୍ରଦ୍ଧାୟ, ତୁମେ ଧର୍ମ ଗ୍ରନ୍ଥ ଅଧ୍ୟୟନ କରି ମୋତେ ପ୍ରାପ୍ତ ହୋଇପାରିବ ନାହିଁ, ତପସ୍ୟା, ତପସ୍ୟା ଆଚରଣ କରି ମଧ୍ୟ ମୋତେ ପ୍ରାପ୍ତ ହୋଇପାରିବ ନାହିଁ, ତ୍ୟାଗ, ତ୍ୟାଗ ଆଚରଣ କରି ମଧ୍ୟ ମୋତେ ପ୍ରାପ୍ତ ହୋଇପାରିବ ନାହିଁ, ଯଥା ଭକ୍ତିରେ ମମର୍ଜିତା, ଯେପରି ଭକ୍ତି ଦ୍ୱାରା ମୋତେ ସହଜରେ ତୁମେ ପ୍ରାପ୍ତ ହୋଇପାରିବ, ଅନ୍ୟ କୌଣସି ବିଧିବିଧାନ ଦ୍ୱାରା ତୁମେ ମୋତେ ପ୍ରାପ୍ତ ହୋଇପାରିବ ନା। ତେଣୁ ଭଗବାନ କୃଷ୍ଣ ନିଜେ ତାଙ୍କୁ ପ୍ରାପ୍ତ ହେବାର ମାର୍ଗ ପ୍ରଦର୍ଶନ କରୁଛନ୍ତି, ଯେ ଭକ୍ତି ହେଉଛି ଏକମାତ୍ର ବିଧି ଯାହାଦ୍ୱାରା ଭକ୍ତିବଶ ମାଧବ, ଭଗବାନ ମାଧବ କୃଷ୍ଣ ସେ ଭକ୍ତି ଦ୍ୱାରା ବଶୀଭୂତ ହୁଅନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ଯିଏକି ଭକ୍ତ ବତ୍ସଳ, ଭକ୍ତମାନେ ତାଙ୍କର ଅତି ପ୍ରିୟ, ଭକ୍ତଙ୍କ ପାଇଁ ଭଗବାନ ସବୁକିଛି କରିପାରନ୍ତି। ତେଣୁ ଶ୍ରୀ ବ୍ୟାସଦେବ ଚିନ୍ତା କରୁଛନ୍ତି ଯେ ଏହି ଭାଗବତ ଧର୍ମ ଭକ୍ତି ଏ ହେଉଛି ଅଚ୍ୟୁତ ଭଗବାନଙ୍କର ପ୍ରିୟ, କିନ୍ତୁ ମୁଁ ଏହି ବେଦ ପୁରାଣ ଉପନିଷଦ ମାନଙ୍କରେ ଭକ୍ତିର ଶ୍ରେଷ୍ଠତା ସମ୍ପର୍କରେ କୌଣସି ବର୍ଣ୍ଣନା କରିନାହିଁ, ଭଗବାନଙ୍କର ନିଜ ଲୀଳା ସମ୍ବନ୍ଧରେ ମୁଁ ବିଶେଷ ବର୍ଣ୍ଣନା କରିନାହିଁ। ତେଣୁ ଏହା ହିଁ ହୁଏତ କାରଣ ହୋଇପାରେ ମୋର ଅଶାନ୍ତିର। ଯେତେବେଳେ ଶ୍ରୀ ବ୍ୟାସଦେବ ଏପରି ଚିନ୍ତା କରୁଛନ୍ତି, ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ମନରେ ଶଙ୍କା ଉତ୍ପନ୍ନ ହୋଇଛି, ସେହି ସମୟରେ ବ୍ୟାସଦେବଙ୍କର ଗୁରୁ ଶ୍ରୀ ନାରଦ ମୁନି ସେଠାରେ ଆସି ଉପସ୍ଥିତ ହୋଇଛନ୍ତି। ଶିଷ୍ୟ ଯେତେବେଳେ ସନ୍ଦେହରେ ପଡ଼ିଥାଏ, ଗୁରୁ ତାର ସନ୍ଦେହକୁ ନିବାରଣ କରିଥାନ୍ତି, ଶଙ୍କାକୁ ସମାଧାନ କରିଥାନ୍ତି। ତେଣୁ ସେ ନାରଦ ମୁନି ସେଠାରେ ଆସି ଉପସ୍ଥିତ ହୋଇ ଶ୍ରୀ ବ୍ୟାସଦେବଙ୍କୁ ତାଙ୍କର ଅଶାନ୍ତିର କାରଣ ସମ୍ବନ୍ଧରେ ଜିଜ୍ଞାସା କରୁଛନ୍ତି। ତେବେ ଶ୍ରୀ ବ୍ୟାସଦେବ ଯେତେବେଳେ ତାଙ୍କର ଏ ଦ୍ୱନ୍ଦ୍ୱ ମାନସିକ ଦ୍ୱନ୍ଦ୍ୱ କଥା ଉଲ୍ଲେଖ କରୁଛନ୍ତି, ତେଣୁ ଶ୍ରୀ ନାରଦ ମୁନି ବ୍ୟାସଦେବଙ୍କର କଥାକୁ ସମର୍ଥନ କରୁଛନ୍ତି। କାରଣ ବ୍ୟାସଦେବ ଚିନ୍ତା କରୁଥିଲେ ଯେ ସେ ଭାଗବତ ଧର୍ମର ବିଶେଷ ଉଲ୍ଲେଖ କରିନାହାନ୍ତି, ତେଣୁ ନାରଦ ମୁନି ମଧ୍ୟ ଠିକ୍ ସେହି କଥା କହୁଛନ୍ତି ବ୍ୟାସଦେବଙ୍କୁ, ଭବତ ଅନୁଦିତ ପ୍ରାୟଂ ଯଶୋ ଭଗବତ ଅମଳମ। ହେ ବ୍ୟାସଦେବ, ତୁମେ ଭଗବାନଙ୍କର ଅମଳ ଯଶ କଥା ତୁମର ଏହି ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରିନା, ଯେ ନା ଏବ ଅସୌ ନା ତୁଷ୍ୟେତ, ଯେଉଁଥିପାଇଁ ତୁମେ ଶାନ୍ତି ଲାଭ କରିପାରୁନା। ଭଗବାନଙ୍କର ଯଶ ବର୍ଣ୍ଣନା କରିନଥିବା ହେତୁ ତୁମେ ଯଦିଓ ଏତେ ଶାସ୍ତ୍ର ସବୁ ପ୍ରଣୟନ କଲ, ସଂକଳନ କଲ, କିନ୍ତୁ ତାହାର କିଛି ମୂଲ୍ୟ ନାହିଁ ଯଦି ତୁମେ ଭଗବାନ କୃଷ୍ଣଙ୍କର ଯଶର ବର୍ଣ୍ଣନା କରିପାରୁନା ବା ଏ ଶାସ୍ତ୍ରରେ କରିନା, ତାହା ହିଁ ତୁମ ଅଶାନ୍ତିର ମୂଳ କାରଣ। ତେଣୁ ତୁମେ ଯେହେତୁ ଅମୋଘ ଦୃକ୍, ତୁମର ଦିବ୍ୟ ଦୃଷ୍ଟି ରହିଛି, ତୁମେ ତ୍ରିକାଳ ଦ୍ରଷ୍ଟ ଶୁଚିଶ୍ରବା, ତୁମେ ଅତ୍ୟନ୍ତ ପରମ ପବିତ୍ର ସତ୍ୟବ୍ରତ ସତ୍ୟପଥରେ ସ୍ଥିତ ସମାଧିନ ଅନୁସ୍ମର ତଦ୍ ବିଚେଷ୍ଟିତ, ତୁମେ ସମାଧିସ୍ଥ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କର ସେହି ଲୀଳା କଥା ସ୍ମରଣ କର। ତେଣୁ ନାରଦ ମୁନିଙ୍କଠାରୁ ଏପରି ଆଦେଶ ପ୍ରାପ୍ତ ହୋଇ ଶ୍ରୀ ବ୍ୟାସଦେବ ସମାଧିସ୍ଥ ହେଲେ, ଏବଂ ସମାଧିସ୍ଥ ଅବସ୍ଥାରେ ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣିହିତ ଅମଳେ, ଯେତେବେଳେ ଏହିପରି ଭକ୍ତି ଭାବାପନ୍ନ ହୋଇ ଶ୍ରୀ ବ୍ୟାସଦେବ ଭଗବାନଙ୍କର ଧ୍ୟାନ କଲେ, କୃଷ୍ଣଙ୍କର ଧ୍ୟାନ କଲେ, ସେ ନିଜର ହୃଦୟରେ ସମାଧିରେ ଭଗବାନଙ୍କର ଦର୍ଶନ କରୁଛନ୍ତି ଶ୍ରୀ ବ୍ୟାସଦେବ। ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣିହିତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣମ ମାଚ ତଦ୍ ଅପାଶ୍ରୟମ୍। ତେଣୁ ବ୍ୟାସଦେବ ଦେଖିଲେ ସେ ପୂର୍ଣ୍ଣ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କୁ ସମାଧିରେ, ଏବଂ ଭଗବାନଙ୍କ ସହିତ ତାଙ୍କର ମାୟାଶକ୍ତିକୁ ମଧ୍ୟ ସେ ଦର୍ଶନ କରୁଛନ୍ତି। ଯେଉଁ ମାୟାଶକ୍ତି ଜୟା ସମ୍ମୋହିତ ଜୀବ ଆତ୍ମାନଂ ତ୍ରିଗୁଣାତ୍ମକମ୍, ଯେଉଁ ମାୟାଶକ୍ତି ଦ୍ୱାରା ସଂସାର ସମସ୍ତ ଜୀବମାନେ ମୋହିତ ହେଉଛନ୍ତି ତ୍ରିଗୁଣାତ୍ମିକା ମାୟାଶକ୍ତି ସତ୍ତ୍ୱ ରଜ ଏବଂ ତମଗୁଣ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଆଚ୍ଛାଦିତ ପ୍ରତ୍ୟେକ ପ୍ରାଣୀମାନଙ୍କ ହୃଦୟରେ ସତ୍ତ୍ୱ ରଜ ତମଗୁଣର କ୍ରିୟା ଏବଂ ପ୍ରତିକ୍ରିୟା ଚାଲିଛି ଏବଂ ଗୁଣ ଅନୁସାରେ ଆମେ କର୍ମରେ ପ୍ରବୃତ ହେଉଛେ ତେଣୁ ମାୟାଶକ୍ତି ଆମକୁ ଏହି ବନ୍ଧନରେ ବାନ୍ଧି ରଖିଛି ତ୍ରିଗୁଣାତ୍ମିକ ମାୟାଶକ୍ତି ଆମକୁ ବନ୍ଧନରେ ବାନ୍ଧି ରଖିଛି ଭଗବାନ କୃଷ୍ଣଙ୍କ ସହିତ ମିଳିତ ହେବା ପାଇଁ ଦେଉନାହିଁ ବ୍ୟାସଦେବ ଏକଥା ଲକ୍ଷ୍ୟ କଲେ ଦର୍ଶନ କଲେ ତେଣୁ କିପରି ଭାବରେ ଜୀବମାନେ ଏହି ମାୟାଶକ୍ତିର ବନ୍ଧନରୁ ମୁକ୍ତ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କର ଚରଣ କମଳକୁ ପ୍ରାପ୍ତ ହେବେ କାରଣ ମାୟାଶକ୍ତିର ବନ୍ଧନରେ ରହିବାର ଅର୍ଥ ହେଲା ସଂସାରରେ ଦୁଃଖ ଭୋଗ କରିବା ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ ଦୁଃଖ ଭୋଗ କରିବା ବାରମ୍ବାର ଜନ୍ମ ବାରମ୍ବାର ମୃତ୍ୟୁକୁ ପ୍ରାପ୍ତ ହେବା 84 ଲକ୍ଷ ଜୀବଜନୀକୁ ପ୍ରାପ୍ତ ହୋଇ କଷ୍ଟ ଭୋଗ କରିବା ତେଣୁ ଯେଉଁମାନେ ମାୟାର ବଶୀଭୂତ ସେମାନେ ଏହି ଭୌତିକ ସଂସାର ଦୁଃଖ ଭୋଗ କରିବା ପାଇଁ ବାଧ୍ୟ କିନ୍ତୁ ମାୟା କବଳରୁ ମୁକ୍ତ ହେବାକୁ ହେଲେ ଭଗବାନ କୃଷ୍ଣ କହୁଛନ୍ତି ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟା ହେ ଅର୍ଜୁନ ମୋର ମାୟାଶକ୍ତିକୁ ଅତିକ୍ରମ କରିବା ବହୁତ କଠିନ ମମ ମାୟା ଦୂରତ୍ୟା ମାଂ ଏବ ଯୋ ପ୍ରପଦ୍ୟନ୍ତେ ମାୟା ମେ ତାଂ ତରନ୍ତି କିନ୍ତୁ ଯେଉଁ ବ୍ୟକ୍ତି ମୋର ଶରଣାପନ୍ନ ହେବ ସେ ମୋର ମାୟାଶକ୍ତିକୁ ଅତି ସହଜରେ ଅତିକ୍ରମ କରିପାରିବ ସେ ଭୌତିକ ବନ୍ଧନରୁ ସବୁଦିନ ପାଇଁ ମୁକ୍ତ ହୋଇଯିବ ସମସ୍ତ ଦୁଃଖରୁ ସେ ସବୁଦିନ ପାଇଁ ମୁକ୍ତ ହୋଇଯିବ ତେଣୁ ଭଗବାନଙ୍କୁ ପ୍ରାପ୍ତ ହେବାକୁ ହେଲେ ସେ ମାର୍ଗ କ'ଣ କିପରି ଭାବରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା ତାଙ୍କର ଶରଣାଗତ ହେବ ତାହେଲେ ଆମେ ମାୟାଶକ୍ତିର ପ୍ରଭାବରୁ ମୁକ୍ତ ହେବା ତେଣୁ ଶ୍ରୀ ବ୍ୟାସଦେବ ତାର ଉପାୟ ସ୍ଥିର କଲେ ଯେ ଭଗବାନଙ୍କୁ ପ୍ରାପ୍ତ ହେବାର ମାର୍ଗ ତାହା ହିଁ ହେଉଛି ପ୍ରକୃତ ଧର୍ମ ଧର୍ମର ଉଦ୍ଦେଶ୍ୟ ଯେ ଧର୍ମର ସ୍ରଷ୍ଟା ତାଙ୍କୁ ପ୍ରାପ୍ତ ହେବା ତାଙ୍କର ସାନ୍ନିଧ୍ୟ ଲାଭ କରିବା ତେଣୁ ଶ୍ରୀ ବ୍ୟାସଦେବ ଦେଖିଲେ ଯେ ଭଗବାନଙ୍କର ଅମଳ ଯଶର ବର୍ଣ୍ଣନା କରିବା ତାଙ୍କର ଲୀଳାବଳୀ କୀର୍ତ୍ତନ କରିବା ତାହାଦ୍ୱାରା ବ୍ୟକ୍ତି ଭଗବାନଙ୍କୁ ପ୍ରାପ୍ତ ହେବାର ମାର୍ଗ ଲାଭ କରିବ ତେଣୁ ଶ୍ରୀ ବ୍ୟାସଦେବ ଦେଖିଲେ ଯେ ଏଇ ଭଗବାନଙ୍କର ଗୁଣାବଳୀ ଅନର୍ଥ ଉପଶମଂ ସାକ୍ଷାତ ଭକ୍ତି ଯୋଗଂ ଅଧୋକ୍ଷରେ ଯେ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତି ହିଁ ଅନର୍ଥ ଉପଶମଂ ସାକ୍ଷାତ ଏ ବ୍ୟକ୍ତିର ସମସ୍ତ ଅନର୍ଥକୁ ଦୂରୀଭୂତ କରିବ ସମସ୍ତ ପ୍ରକାର ଦୁଃଖକୁ ଦୂରୀଭୂତ କରିବ ଭଗବାନଙ୍କର ଭକ୍ତି କୃଷ୍ଣଙ୍କର ଭକ୍ତି ଲୋକସ୍ୟ ଅଜାନତ ଚକ୍ରେ ବିଦ୍ୱଂସ ସତ୍ତ୍ୱତ ସଂହିତା କିନ୍ତୁ ସାଧାରଣ ଲୋକମାନେ ଏକଥା ଜାଣନ୍ତି ନାହିଁ ସାଧାରଣ ଲୋକମାନେ ଯେତେବେଳେ ଦୁଃଖରେ ପ୍ରପୀଡ଼ିତ ହୁଅନ୍ତି ସେତେବେଳେ ଦୁଃଖରୁ ମୁକ୍ତ ହେବା ପାଇଁ ସେମାନେ ଚେଷ୍ଟା କରିଥାନ୍ତି ବିଭିନ୍ନ ଦେବାଦେବୀମାନଙ୍କ ନିକଟକୁ ଯାଇଥାନ୍ତି ବିଭିନ୍ନ ପୂଜାପାଠ ଅନୁଷ୍ଠାନ କରିଥାନ୍ତି କିନ୍ତୁ ସେମାନେ ପ୍ରକୃତ ଦୁଃଖରୁ ମୁକ୍ତ ହେବାର ମାର୍ଗ ଜାଣିନଥାନ୍ତି ଯେ ଭଗବାନ ଯିଏକି ଯାହାଙ୍କର ନାମ ହେଉଛି ହରି ଯେ ସମସ୍ତଙ୍କର ଦୁଃଖକୁ ହରଣ କରିବା ପାଇଁ ସମର୍ଥ କୌଣସି ଦେବାଦେବୀ ଆମର ଦୁଃଖକୁ ହରଣ କରିପାରିବେ ନାହିଁ କାରଣ ସେମାନେ ସମସ୍ତେ ଭଗବାନ କୃଷ୍ଣଙ୍କର ଅଧୀନ ସେମାନେ ଭଗବାନଙ୍କଠାରୁ ଶକ୍ତି ପ୍ରାପ୍ତ ହେଉଛନ୍ତି ଦେବାଦେବୀମାନେ ଏକଲା ଈଶ୍ୱର କୃଷ୍ଣ ଆର ସବ ଭୃତ୍ୟ ଏପରିକି ସମସ୍ତ 33 କୋଟି ଦେବତା କାହିଁକି ବ୍ରହ୍ମା ଶିବ ଆଦି ମଧ୍ୟ ଭଗବାନ କୃଷ୍ଣଙ୍କର ସେବକ କୃଷ୍ଣ ହିଁ ଏକମାତ୍ର ଈଶ୍ୱର ପରମେଶ୍ୱର ତେଣୁ ବ୍ରହ୍ମ ଶିବ ଆଦି ଦେବତାଗଣ ମଧ୍ୟ ସବୁ ସମୟରେ ଭଗବାନ କୃଷ୍ଣଙ୍କର ଧ୍ୟାନ କରୁଛନ୍ତି, ତାଙ୍କର ନାମ କୀର୍ତ୍ତନ କରୁଛନ୍ତି। ସେଥିପାଇଁ ଶ୍ରୀ ବ୍ୟାସଦେବ ଚିନ୍ତା କଲେ ଯେ ଏଇ ସାତ୍ରତ ସଂହିତାର ରଚନା କରିବେ, ଭାଗବତ ଯେଉଁଥିରେ ଭାଗବତ ଧର୍ମର ବର୍ଣ୍ଣନା ରହିବ। ତେଣୁ ଶ୍ରୀ ବ୍ୟାସଦେବ ଏହି ଶ୍ରୀମଦ୍ ଭାଗବତର ରଚନା କଲେ, ଯାହାକି ସାତ୍ରତ ସଂହିତା ବା ଭକ୍ତମାନଙ୍କର ସଂହିତା ବୋଲି କୁହାଯାଏ। ସଂହିତା ମାନେ ଲ ବୁକ୍, ଯେପରି ଓକିଲମାନେ କୋର୍ଟ କଚେରୀରେ ସେମାନେ ଆଇନ ଗ୍ରନ୍ଥ ଅନୁସାରେ କୋର୍ଟରେ କେସ୍ ଲଢ଼ିଥାନ୍ତି, ତେଣୁ ଭକ୍ତମାନଙ୍କର ସଂହିତା ବା ଲ ବୁକ୍ ହେଲା ଶ୍ରୀମଦ୍ ଭାଗବତ। ସେଥିରୁ ସେମାନେ ଭକ୍ତିର ମାର୍ଗକୁ ପ୍ରାପ୍ତ ହେବେ। ତେଣୁ ଶ୍ରୀ ବ୍ୟାସଦେବ କୃପା କରି ଜନସମାଜର ମଙ୍ଗଳ ପାଇଁ ଏହି ଶ୍ରୀମଦ୍ ଭାଗବତ ରଚନା କଲେ ଏବଂ ଜୈସାଂ ବୈ ଶ୍ରୀୟମାଣାୟ କୃଷ୍ଣେ ପରମ ପୁରୁଷ ଭକ୍ତିର ଉତ୍ପଦ୍ୟତେ ପୁଂସା ଶୋକ ମୋହ ଭୟାବହ। ଏହି ଶ୍ରୀମଦ୍ ଭାଗବତ ଶ୍ରବଣ କଲେ କ'ଣ ଲାଭ ହେବ? ଜୈସାଂ ବୈ ଶ୍ରୀୟମାଣାୟ କୃଷ୍ଣେ ପରମ ପୁରୁଷ ଭକ୍ତିର ଉତ୍ପଦ୍ୟତେ। ଶ୍ରୀମଦ୍ ଭାଗବତ ଭକ୍ତଙ୍କ ମୁଖରୁ ଶ୍ରବଣ କଲେ ଭଗବାନ କୃଷ୍ଣଙ୍କ ଚରଣରେ ଭକ୍ତି ଉତ୍ପନ୍ନ ହେବ ଏବଂ ତା ସହିତ ଆଉ କ'ଣ ହେବ? ଶୋକ ମୋହ ଭୟାବହ, ବ୍ୟକ୍ତିର ସମସ୍ତ ଶୋକ ଦୁଃଖ ଦୂରୀଭୂତ ହେବ, ମୋହ ଦୂରୀଭୂତ ହେବ, ବ୍ୟକ୍ତିର ଭୟ ମଧ୍ୟ ଦୂରୀଭୂତ ହେବ। ସମସ୍ତ କାରଣ ସଂସାରରେ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି ଏବଂ ସଂସାରରେ ସବୁଠାରୁ ବଡ଼ ଭୟ କ'ଣ? ମୃତ୍ୟୁର ଭୟ। କେହି ମୃତ୍ୟୁ ମୁଖରେ ପତିତ ହେବା ପାଇଁ ଚାହାନ୍ତି ନାହିଁ, ଏପରିକି ସାଧାରଣ ଭାବରେ ଲୋକମାନେ ମୃତ୍ୟୁର ନାମ ମଧ୍ୟ ନେବା ପାଇଁ ଚାହାନ୍ତି ନାହିଁ ବା ଶ୍ରବଣ କରିବା ପାଇଁ ଚାହାନ୍ତି ନାହିଁ। କିନ୍ତୁ ଜାତସ୍ୟ ଏହି ଧ୍ରୁବଂ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତସ୍ୟ, ଯାହାର ସଂସାରରେ ଜନ୍ମ ହେଉଛି ତାର ମୃତ୍ୟୁ ସୁନିଶ୍ଚିତ ଏବଂ ଯାହାର ମୃତ୍ୟୁ ହେଉଛି ତାର ଜନ୍ମ ମଧ୍ୟ ସୁନିଶ୍ଚିତ। ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ଯେ ମୃତ୍ୟୁ ପରେ ଆମର ଆଉ ଗୋଟିଏ ଜନ୍ମ ହେବ, ଗୋଟିଏ ଜନ୍ମ କାହିଁକି, ଅନେକ ଜନ୍ମ, 84 ଲକ୍ଷ ଜୀବଜନୀରେ ଜନ୍ମ ହେବ। ତେଣୁ ଜନ୍ମ ମୃତ୍ୟୁ, ମୃତ୍ୟୁ ପରେ ପୁଣି ଜନ୍ମ ପୁଣି ମୃତ୍ୟୁ, ଏହିପରି ବିଭିନ୍ନ ଶରୀରରେ ଆମେ ଜନ୍ମଗ୍ରହଣ କରିବା ଏବଂ ମୃତ୍ୟୁକୁ ବରଣ କରିବା। ସବୁ ଜନ୍ମରେ ଯେ ଆମେ ମଣିଷ ଜନ୍ମ ଲାଭ କରିବା ତାହା ନୁହେଁ, ଯଦି ମନୁଷ୍ୟ ଜନ୍ମରେ ମନୁଷ୍ୟର କର୍ମ ନ କରିବା, ପଶୁତୁଲ୍ୟ ଆଚରଣ କରିବା, ତାହେଲେ ପରବର୍ତ୍ତୀ ଅବସ୍ଥାରେ ପଶୁ ହେଇ ଜନ୍ମ ହେବ। ବାଘ ଭାଲୁ ହାତୀ ବିଭିନ୍ନ ପ୍ରକାରର ପଶୁ ରହିଛନ୍ତି, ପଶୁ ହେଇ ଜନ୍ମ ହେବା, କୁକୁର ମାଙ୍କଡ଼ ବିଭିନ୍ନ ପଶୁ ରହିଛନ୍ତି। ତେଣୁ ଶୋକ ମୋହ ଭୟାବହ ଶ୍ରୀମଦ୍ ଭାଗବତ ଶ୍ରବଣ କଲେ ଧ୍ୟାନ ପୂର୍ବକ ବ୍ୟକ୍ତିର ସମସ୍ତ ଦୁଃଖ ଦୂରୀଭୂତ ହେବ, ସମସ୍ତ ମୋହ ଦୂରୀଭୂତ ହେବ, ସମସ୍ତ ଭୟ ଦୂରୀଭୂତ ହେବ, ଅର୍ଥାତ୍ ବ୍ୟକ୍ତି ମୃତ୍ୟୁ ଭୟରୁ ରକ୍ଷା ପାଇଯିବ। ତାହେଲେ ହୁଏତ ଆପଣମାନଙ୍କ ଭିତରେ କେହି ପ୍ରଶ୍ନ କରିପାରନ୍ତି ଯେ ଶ୍ରୀମଦ୍ ଭାଗବତ ଶ୍ରବଣ କଲେ କ'ଣ ବ୍ୟକ୍ତିର ମୃତ୍ୟୁ ହେବନି? ବ୍ୟକ୍ତିର ମୃତ୍ୟୁ ହୋଇପାରେ, କିନ୍ତୁ ସେ ମୃତ୍ୟୁ ତାର ଶେଷ ମୃତ୍ୟୁ ହେବ। ଅର୍ଥାତ୍ ମୃତ୍ୟୁ ପରେ ଆମର ଦୁଇଟି ଗତି ହୁଏ, ଗୋଟିଏ ଗତି ଯମଲୋକକୁ ଯିବା, ଯେଉଁମାନେ ଶ୍ରୀମଦ୍ ଭାଗବତ ଶ୍ରବଣ କରନ୍ତି ନାହିଁ ବା ଭଗବାନ କୃଷ୍ଣଙ୍କର ଭକ୍ତି ଆଚରଣ କରନ୍ତି ନାହିଁ, ମୃତ୍ୟୁ ପରେ ସେମାନେ ଯମଲୋକକୁ ଯାଇଥାନ୍ତି ଦଣ୍ଡିତ ହେବା ପାଇଁ। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତ, ଯେଉଁମାନେ ଶ୍ରୀମଦ୍ ଭାଗବତ ଶ୍ରବଣ କରିଥାନ୍ତି, ଭକ୍ତି ଆଚରଣ କରିଥାନ୍ତି, ସେମାନଙ୍କର ମୃତ୍ୟୁ ହୁଏ ଯମଲୋକକୁ ଯିବା ପାଇଁ ନୁହେଁ, ଭଗବତ ଧାମ ବୈକୁଣ୍ଠ ଲୋକକୁ ଯିବା ପାଇଁ, ଗୋଲୋକ ବୃନ୍ଦାବନ ଯିବା ପାଇଁ। ମୃତ୍ୟୁ ସେମାନଙ୍କ ପାଇଁ ଏକ ପାହାଚ ସଦୃଶ ହୋଇଥାଏ, ତାହା କିପରି ସମ୍ଭବପର ହୁଏ ଆମେ ଏଇ ସାତ ଦିନ ଧରି ଯେଉଁ କଥା ଆଲୋଚନା କରିବାକୁ ଯାଉଛେ ସେଥିରୁ ଆମେ ତାର ପ୍ରମାଣ ପାଇବା ଯେ କିପରି ଭକ୍ତମାନଙ୍କ ପାଇଁ ମୃତ୍ୟୁ ଭୟଙ୍କର ରୂପରେ ଆସେ ନାହିଁ, ଯେଉଁମାନେ ଅଭକ୍ତ ସେମାନଙ୍କ ପାଇଁ ମୃତ୍ୟୁ ଭୟଙ୍କର ରୂପରେ ଆସେ, କିନ୍ତୁ ଭକ୍ତମାନଙ୍କ ପାଇଁ ମୃତ୍ୟୁ ଭକ୍ତମାନଙ୍କ ନିକଟରେ ହାତ ଯୋଡ଼ି ଦଣ୍ଡାୟମାନ ହୁଏ ଏବଂ ଭକ୍ତମାନେ ମୃତ୍ୟୁର ପାଦ ଶିର ଉପରେ ପାଦ ରଖି ସେମାନେ ଭଗବାନଙ୍କର ବୈକୁଣ୍ଠ ଧାମକୁ ଯାତ୍ରା କରିଥାନ୍ତି। ତେଣୁ ଏଇ ଶ୍ରୀମଦ୍ ଭାଗବତ ତାହା ବ୍ୟକ୍ତିର ଏଇ ମହାନ ଭୟ ମୃତ୍ୟୁ ଭୟରୁ ମଧ୍ୟ ରକ୍ଷା କରିବା ପାଇଁ ସମର୍ଥ। ଧର୍ମ ପ୍ରୋଜିତ କୈତବତ୍ର ପରମ ନିର୍ମଶ୍ଚରାଣଂ ସତାମ ବେଦ୍ୟଂ ବାସ୍ତବ ଅତ୍ର ବସ୍ତୁ ଶିବଦଂ ତାପତ୍ରୟ ଉନ୍ମୂଳନମ ଶ୍ରୀମଦ୍ ଭାଗବତେ ମହାମୁନି କୃତେ କିମ୍ବା ପରୈରୀଶ୍ୱର ସଦ୍ୟ ହୃଦ ଅବରୁଦ୍ଧତେ ଅତ୍ର କୃତିଭି ଶୁଶ୍ରୁଷୁଭି ତତ୍କ୍ଷଣାତ୍। ତେଣୁ ଶ୍ରୀମଦ୍ ଭାଗବତରେ ଅନ୍ୟ ସବୁ କୈଟବ ଧର୍ମକୁ ବହିଷ୍କାର କରାଯାଇଛି। ସମାଜରେ ବିଭିନ୍ନ କୈତବ ଧର୍ମ ରହିଛି। କୈତବ ଧର୍ମ କ'ଣ? ଯାହାକୁ କୈତବ ମାନେ ଠକ ଧର୍ମ। ଠକ ଧର୍ମର ଅର୍ଥ ହେଲା ଯେ ବେଦରେ ଯେହେତୁ ବେଦ ତିନି ଗୁଣରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ, ତ୍ରୈଗୁଣ୍ୟ ବିଷୟାନ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ଭଗବାନ କୃଷ୍ଣ କହୁଛନ୍ତି ବେଦର ବିଷୟ ଏଇ ତିନି ଗୁଣ ସତ ରଜ ତମ, ଏଇ ତିନି ଗୁଣର ଲୋକମାନଙ୍କ ପାଇଁ ବେଦରେ ସବୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ବେଦରେ ନିର୍ଦ୍ଦେଶ ଦିଆଯାଇଛି ଯେ କିପରି ଯଜ୍ଞ ଅନୁଷ୍ଠାନ, କୋଉ ଯଜ୍ଞ ଅନୁଷ୍ଠାନ କଲେ ପୁତ୍ର ପ୍ରାପ୍ତି ହେବ, କୋଉ ଯଜ୍ଞ ଅନୁଷ୍ଠାନ କଲେ ଜଣେ ସ୍ୱର୍ଗ ପ୍ରାପ୍ତି ହେବ ତାର, ବା କେଉଁ କର୍ମ କଲେ କ'ଣ ଫଳ ଲାଭ ହେବ, ଏସବୁ ବିଧାନ କର୍ମକାଣ୍ଡୀୟ ବିଧାନମାନ ସବୁ ଦିଆଯାଇଛି ଏବଂ ସାଧାରଣ ଭାବରେ ଲୋକମାନେ ଏସବୁ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି, କାରଣ ସେମାନେ ଭାବନ୍ତି ଆମେ ଯେଉଁ କର୍ମ କରୁଛୁ ତାର ଫଳ କ'ଣ ଆମକୁ ପ୍ରାପ୍ତ ହେବ। କିନ୍ତୁ ଶ୍ରୀମଦ୍ ଭାଗବତରେ ଏପରି ଧର୍ମ ଆଚରଣକୁ, ଯଦିଓ ଏହା ଧର୍ମ ପରି ଦେଖାଯାଏ, ଧର୍ମ ଆଚରଣ ପରି ଦେଖାଯାଏ, କିନ୍ତୁ ଏହାକୁ କୈତବ ଧର୍ମ ବୋଲି କୁହାଯାଇଛି, ଠକ ଧର୍ମ ବୋଲି କୁହାଯାଇଛି। କାରଣ ସାଧାରଣ ଭାବରେ ଲୋକମାନେ ଭାବନ୍ତି ଯେ ଯଦି ଆମେ ପୁଣ୍ୟ କାର୍ଯ୍ୟ କରି ସ୍ୱର୍ଗ ଲୋକକୁ ଯାଇପାରିଲେ ତାହେଲେ ଆମର ଜୀବନ ସାର୍ଥକ ହୋଇଗଲା। ତେଣୁ ଅନେକ ସମୟରେ ଯଦି କାହାର ମୃତ୍ୟୁ ହୁଏ ଆମେ କହୁ ତାର ସ୍ୱର୍ଗ ପ୍ରାପ୍ତି ହୋଇଗଲା, କିନ୍ତୁ ପ୍ରକୃତ ପକ୍ଷେ ଆମେ ଠିକ୍ ଭାବରେ ଜାଣିନୁ ଯେ ସେ ଲୋକଟି ସ୍ୱର୍ଗକୁ ଗଲା କି ନରକକୁ ଗଲା। ଯେକୌଣସି ବ୍ୟକ୍ତିର ମୃତ୍ୟୁରେ ଆମେ କହୁ ତାର ସ୍ୱର୍ଗ ପ୍ରାପ୍ତି ହୋଇଗଲା, କାରଣ ଆମେ ଭାବୁ ଯେ ସ୍ୱର୍ଗ ହିଁ ସର୍ବୋଚ୍ଚ ସୁଖ ପ୍ରଦାନ କରିବ। କିନ୍ତୁ ସ୍ୱର୍ଗଲୋକରେ ଯେଉଁ ଦେବତାମାନେ ରହିଛନ୍ତି ସେମାନେ ମଧ୍ୟ ଅମର ନୁହନ୍ତି, ଯଦିଓ ଆମେ ତାଙ୍କୁ ଅମର ବୋଲି କହିଥାଉ କିନ୍ତୁ ଦେବତାମାନେ ମଧ୍ୟ ଅମର ନୁହନ୍ତି। ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି କ୍ଷୀଣେ ପୁଣ୍ୟେ ମର୍ତ୍ତ ଲୋକଂ ବିଶନ୍ତି, ଯେଉଁମାନେ ପୁଣ୍ୟ କାର୍ଯ୍ୟ କରି ସ୍ୱର୍ଗ ଲୋକକୁ ପ୍ରାପ୍ତ ହୁଅନ୍ତି ଏବଂ ସ୍ୱର୍ଗ ସୁଖ ଲାଭ କରନ୍ତି ସେମାନଙ୍କର ପୁଣ୍ୟ ଯେତେବେଳେ କ୍ଷୀଣ ହୋଇଯାଏ, ଶେଷ ହୋଇଯାଏ, ସେତେବେଳେ ପୁଣି ସେମାନେ ସ୍ୱର୍ଗ ଲୋକରୁ ମର୍ତ୍ତ ଲୋକରେ ଆସି ଜନ୍ମଗ୍ରହଣ କରନ୍ତି। ତେଣୁ ସ୍ୱର୍ଗ ପ୍ରାପ୍ତି ତାହା ଶ୍ରେଷ୍ଠ ସୁଖ ନୁହେଁ, କାରଣ ସେଥିରେ ମଧ୍ୟ ପୁନର୍ଜନ୍ମ ରହିଛି। ଆବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ଏ ସଂସାରରେ ବ୍ରହ୍ମାଣ୍ଡରେ 14 ଲୋକ ରହିଛି, ସର୍ବୋଚ୍ଚ ଲୋକ ହେଉଛି ବ୍ରହ୍ମଲୋକ ଯେଉଁଠାରେ ବ୍ରହ୍ମା ନିବାସ କରନ୍ତି, ପୃଥିବୀ ଲୋକ ମଧ୍ୟବର୍ତ୍ତୀ ସ୍ଥାନରେ, ପୃଥିବୀର ଉପରେ ରହିଛି 7 ଲୋକ, ପୃଥିବୀ ଲୋକକୁ ଭୂଲୋକ ବୋଲି କୁହାଯାଏ, ଭୂ ଭୁବ ସ୍ୱ ସ୍ୱ ମାନେ ସ୍ୱର୍ଗଲୋକ, ମହର ଜନ ତପ ସତ୍ୟ, ସତ୍ୟଲୋକ ବା ବ୍ରହ୍ମଲୋକ ହେଉଛି ଶ୍ରେଷ୍ଠ ସର୍ବୋଚ୍ଚ ଲୋକ ଏବଂ ପୃଥିବୀର ତଳକୁ 7 ଲୋକ ରହିଛି, ଅତଳ ବିତଳ ସୁତଳ ତଳାତଳ ମହାତଳ ରସାତଳ ପାତାଳ ସାତଟି ଲୋକ ତଳକୁ ରହିଛି ଏ ଚଉଦଟି ଲୋକକୁ ନେଇ ଗୋଟିଏ ବ୍ରହ୍ମାଣ୍ଡ ଏପରି ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି ଭୌତିକ ସୃଷ୍ଟିରେ ଏବଂ ଏ ଅସଂଖ୍ୟ ଭୌତିକ ବ୍ରହ୍ମାଣ୍ଡର ଉର୍ଦ୍ଧ୍ୱରେ ଯାହାକି ଏସବୁ ଅସଂଖ୍ୟ ଭୌତିକ ବ୍ରହ୍ମାଣ୍ଡ ସମଗ୍ର ସୃଷ୍ଟିର ଚାରିଭାଗରୁ ମାତ୍ର ଗୋଟିଏ ଭାଗ ତିନି ଭାଗ ହେଉଛି ବୈକୁଣ୍ଠ ଜଗତ ବା ଆଧ୍ୟାତ୍ମିକ ସୃଷ୍ଟି ଯେଉଁମାନେ ଏହି ଭୌତିକ ଜଗତରୁ ମୁକ୍ତ ହୁଅନ୍ତି ସେମାନେ ଆଧ୍ୟାତ୍ମିକ ଜଗତ ବା ବୈକୁଣ୍ଠ ଜଗତକୁ ପ୍ରାପ୍ତ ହୁଅନ୍ତି ଭଗବାନ କୃଷ୍ଣ ବା ବିଷ୍ଣୁଙ୍କର ଲୋକକୁ ଯେଉଁଠାରେ ଜନ୍ମ ମୃତ୍ୟୁ ଜରାବ୍ୟାଧି ନାହିଁ କିନ୍ତୁ ଏ ଭୌତିକ ବ୍ରହ୍ମାଣ୍ଡ ମଧ୍ୟରେ ଯେକୌଣସି ଲୋକରେ ଜନ୍ମଗ୍ରହଣ କଲେ ମଧ୍ୟ ସେଠାରେ ଜନ୍ମ ମୃତ୍ୟୁ ଜରାବ୍ୟାଧି ରହିଛି ଏପରିକି ସ୍ୱର୍ଗଲୋକରେ ମଧ୍ୟ ମୃତ୍ୟୁ ରହିଛି ଦେବତାମାନଙ୍କର ମଧ୍ୟ ମୃତ୍ୟୁ ରହିଛି ଯେତେବେଳେ ପ୍ରଳୟ ହୁଏ ସେତେବେଳେ ଦେବତାମାନେ ମଧ୍ୟ ମୃତ୍ୟୁକୁ ବରଣ କରିଥାନ୍ତି ତେଣୁ ସ୍ୱର୍ଗଲୋକର ଦେବତାମାନେ ମଧ୍ୟ ଅମର ନୁହନ୍ତି ତେବେ ଶ୍ରୀମଦ୍ ଭାଗବତରେ ଯେଉଁ ଧର୍ମର ବର୍ଣ୍ଣନା କରାଯାଉଛି ତାହା ହେଉଛି ଶ୍ରେଷ୍ଠ ଭାଗବତ ଧର୍ମ ଯାହା ଆମକୁ ଚିରନ୍ତନ ନିତ୍ୟ ଜୀବନ ପ୍ରଦାନ କରିବା ପାଇଁ ସମର୍ଥ ଶ୍ରୀମଦ୍ ଭାଗବତର ମାର୍ଗ ଅନୁସରଣ କଲେ ଆମେ ନିତ୍ୟ ଜୀବନକୁ ପ୍ରାପ୍ତ ହେବା ଯେଉଁ ଜୀବନରେ ଆମର ଆଉ କେବେ ମୃତ୍ୟୁ ହେବନି ଆମେ କେବେ ବୃଦ୍ଧ ହେବାନି ଆମେ କେବେ ରୋଗ ଭୋଗ କରିବା ନାହିଁ ବା ବାରମ୍ବାର ଜନ୍ମକୁ ପ୍ରାପ୍ତ ହେବାନି ତେଣୁ ଶ୍ରୀମଦ୍ ଭାଗବତ ତାହା ହେଉଛି ବାସ୍ତବିକ ନିଶ୍ଚୟ ସହାୟ ଲୋକସ୍ୟ ସମସ୍ତ ଜଗତର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ତେଣୁ ଶ୍ରୀ ବ୍ୟାସଦେବ ଏହି ଶ୍ରୀମଦ୍ ଭାଗବତର ରଚନା କରି ସେ କ'ଣ କଲେ ନିଜର ପୁତ୍ର ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କୁ ଶିକ୍ଷା ପ୍ରଦାନ କଲେ ସମସ୍ତ ବୈଦିକ ଗ୍ରନ୍ଥର ସାରକୁ ଗ୍ରହଣ କରି ସେ ଶ୍ରୀମଦ୍ ଭାଗବତରେ ସନ୍ନିବେଶିତ କଲେ ତେଣୁ ସେହି ସୁଖଦେବ ଗୋସ୍ୱାମୀ ଏହି ଶ୍ରୀମଦ୍ ଭାଗବତକୁ ପ୍ରଥମେ ମହାରାଜ ପରୀକ୍ଷିତଙ୍କୁ ଶ୍ରବଣ କରାଇଥିଲେ ମହାରାଜ ପରୀକ୍ଷିତ ଯିଏକି ଭଗବାନ କୃଷ୍ଣଙ୍କର ପରମ ଭକ୍ତ ଥିଲେ ସେ ହେଉଛନ୍ତି ଏହି ଶ୍ରୀମଦ୍ ଭାଗବତର ପ୍ରଥମ ଶ୍ରୋତା ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ସେହି ଶ୍ରୀମଦ୍ ଭାଗବତ ଶ୍ରବଣ କରି ମୃତ୍ୟୁ ଭୟରୁ ମୁକ୍ତ ହୋଇପାରିଥିଲେ ସେହି ପରୀକ୍ଷିତ ମହାରାଜ ସେ ଅଭିଶାପଗ୍ରସ୍ତ ହୋଇଥିଲେ ସାତ ଦିନ ମଧ୍ୟରେ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବ ତେବେ ଯଦିଓ ପରୀକ୍ଷିତ ମହାରାଜ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ତଥାପି ସେ ସାପଗ୍ରସ୍ତ ହେଲେ କାହିଁକି ତେଣୁ ଆମେ ବର୍ତ୍ତମାନ ସେ ପରୀକ୍ଷିତ ମହାରାଜଙ୍କର ପ୍ରଥମେ ଜନ୍ମ ବୃତ୍ତାନ୍ତ ଆଲୋଚନା କରିବା ଯେ ପରୀକ୍ଷିତ ମହାରାଜ ଜନ୍ମରୁ ଭଗବାନ କୃଷ୍ଣଙ୍କର ଭକ୍ତ ଏପରିକି ମାତୃଗର୍ଭରୁ ଯେତେବେଳେ ସେ ମାତାଙ୍କର ଗର୍ଭରେ ଥିଲେ ସେତେବେଳେ ଭଗବାନ କୃଷ୍ଣଙ୍କର ଦର୍ଶନ କରିବାର ସୁଯୋଗ ଲାଭ କରିଥିଲେ ପରୀକ୍ଷିତ ମହାରାଜ ଏପରି ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ ମାତୃଗର୍ଭରେ କୃଷ୍ଣ ଦର୍ଶନ ସେପରି ଭାଗ୍ୟଶାଳୀ ବ୍ୟକ୍ତି ନହେଲେ ଭଗବାନ କୃଷ୍ଣଙ୍କୁ ମାତୃଗର୍ଭରେ ଦର୍ଶନ କରିବା ସମ୍ଭବପର ନୁହେଁ ତେବେ ପରୀକ୍ଷିତ ମହାରାଜ ଯେତେବେଳେ ଗର୍ଭରେ ଥିଲେ ମାତୃଗର୍ଭରେ ତାଙ୍କର ମାତା ଥିଲେ ଉତ୍ତରା ସେ ଅଭିମନ୍ୟୁଙ୍କର ପୁତ୍ର ଥିଲେ କିନ୍ତୁ କୁରୁକ୍ଷେତ୍ର ଯୁଦ୍ଧରେ ଅଭିମନ୍ୟୁଙ୍କର ମୃତ୍ୟୁ ହୋଇଥିଲା ସେତେବେଳେ ଉତ୍ତରା ଗର୍ଭବତୀ ଥିଲେ ତେବେ କୁରୁକ୍ଷେତ୍ର ଯୁଦ୍ଧ ଶେଷରେ ଯେତେବେଳେ ଅଶ୍ୱତ୍ଥମା ଦେଖିଲା ଯେ ପାଣ୍ଡବମାନେ ଏବେ ବି ବଞ୍ଚି ରହିଛନ୍ତି ତେଣୁ ଅଶ୍ୱତ୍ଥମା ଚିନ୍ତା କଲା ଯେ ପାଣ୍ଡବ ବଂଶକୁ ନିଶ୍ଚିହ୍ନ କରିଦେବା ପାଇଁ ତେଣୁ ଏକ ସମୟରେ ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ର ନିକ୍ଷେପ କଲା କାହା ପାଇଁ ପଞ୍ଚ ପାଣ୍ଡବଙ୍କୁ ଏକସାଥିରେ ବଧ କରିବା ପାଇଁ ଏବଂ ଯେଉଁ ଶିଶୁର ଏବେ ଜନ୍ମ ହେଇନି ଯେ ମାତୃ ଗର୍ଭରେ ରହିଛି ଉତ୍ତରାଙ୍ଗ ଗର୍ଭରେ ପରୀକ୍ଷିତ ମହାରାଜ ଉତ୍ତରାଦେବୀଙ୍କର ଗର୍ଭକୁ ନଷ୍ଟ କରିବା ପାଇଁ ମଧ୍ୟ ଅଶ୍ୱତ୍ଥମା ବ୍ରହ୍ମାସ୍ତ୍ର ପ୍ରେରଣ କରିଥିଲା। ତେଣୁ ଉତ୍ତରାଦେବୀ ଯେତେବେଳେ ଦେଖିଲେ ଯେ ବ୍ରହ୍ମାସ୍ତ୍ର ତାଙ୍କର ଗର୍ଭକୁ ଆକ୍ରମଣ କରୁଛି ଏବଂ ବ୍ରହ୍ମାସ୍ତ୍ରର ତେଜରେ ତାଙ୍କର ଗର୍ଭ ଦଗ୍ଧୀଭୂତ ହେଉଛି, ସେତେବେଳେ ସେ ଅନ୍ୟ ଉପାୟ ନ ଦେଖି ଅତ୍ୟନ୍ତ ବ୍ୟାକୁଳ ହୋଇ ସେ ଭଗବାନ କୃଷ୍ଣଙ୍କ ନିକଟକୁ ଦୌଡ଼ି ଆସିଛନ୍ତି ଉତ୍ତରାଦେବୀ। ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଠିରଙ୍କୁ ରାଜଗାଦୀରେ ଅଭିଷିକ୍ତ କରି ଦ୍ୱାରକା ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ରଥ ଆରୋହଣ କରିସାରିଛନ୍ତି। ଦୂରରୁ ଦେଖୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଯେ ଉତ୍ତରାଦେବୀ ଆର୍ତ୍ତ ଚିତ୍କାର କରି ପାହିମାଂ 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 ଆର୍ତ୍ତ ଚିତ୍କାର କରି ସେ କୃଷ୍ଣଙ୍କ ଆଡ଼କୁ ଦୌଡ଼ି ଆସୁଛନ୍ତି ଏବଂ ଉତ୍ତରାଦେବୀ ପ୍ରାର୍ଥନା କରି କୃଷ୍ଣ କହୁଛନ୍ତି ପାହି ପାହି ମହାଯୋଗିନ୍ ଦେବ ଦେବ ଜଗତ ପତେ ନାନ୍ୟ ତଦ ଅଭୟଂ ପଶେ ଯତ୍ର ମୃତ୍ୟୁ ପରସ୍ପରମ। ତେଣୁ ଉତ୍ତରାଦେବୀ ଆର୍ତ୍ତ ଚିତ୍କାର କରି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି କହୁଛନ୍ତି ପାହି ପାହି ମହାଯୋଗିନ୍ ହେ ମହାଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ମୋତେ ରକ୍ଷା କର ମୋତେ ରକ୍ଷା କର ମୋତେ ରକ୍ଷା କର। ତେବେ ଉତ୍ତରାଦେବୀ ସେ ପାଣ୍ଡବମାନଙ୍କ ନିକଟକୁ ତାଙ୍କୁ ରକ୍ଷା କରିବା ପାଇଁ ନିଜର ପରିବାରବର୍ଗଙ୍କ ନିକଟକୁ ଯାଇନାହାନ୍ତି, କାରଣ ସେ ଜାଣିଥିଲେ ଯେ କେହି ତାଙ୍କୁ ଏ ମୃତ୍ୟୁ କବଳରୁ ରକ୍ଷା କରିବା ପାଇଁ ସମର୍ଥ ନୁହନ୍ତି, କେବଳ ଭଗବାନ କୃଷ୍ଣ ହିଁ ସମର୍ଥ, କାରଣ ସେ ହେଉଛନ୍ତି ମହାଯୋଗିନ ମହାଯୋଗେଶ୍ୱର। ସେ ଅତ୍ୟନ୍ତ ଅଦ୍ଭୁତ କାର୍ଯ୍ୟ କରିପାରନ୍ତି, ଯେହେତୁ ବର୍ତ୍ତମାନ ଅଶ୍ୱତ୍ଥମାର ବ୍ରହ୍ମାସ୍ତ୍ର ଦ୍ୱାରା ତାଙ୍କର ଗର୍ଭ ଦଗ୍ଧୀଭୂତ ହେଉଛି, ତେଣୁ ଏ ଅବସ୍ଥାରେ ତାଙ୍କର ଗର୍ଭକୁ ରକ୍ଷା କରିବା ଏକ ଅଦ୍ଭୁତ କାର୍ଯ୍ୟ, ତାହା ଯେକୌଣସି ସାଧାରଣ ବ୍ୟକ୍ତି ଦ୍ୱାରା ସମ୍ଭବପର ନୁହେଁ। ତେଣୁ ଉତ୍ତରାଦେବୀ ଭଗବାନ କୃଷ୍ଣଙ୍କୁ ମହାଯୋଗେଶ୍ୱର ବୋଲି ସମ୍ବୋଧନ କରି କହୁଛନ୍ତି ଯେ ଆପଣ କିଛି ଅଦ୍ଭୁତ କାର୍ଯ୍ୟ ବା ଆଶ୍ଚର୍ଯ୍ୟକର କାର୍ଯ୍ୟ କରି ମୋର ଗର୍ଭକୁ ହିଁ ଆପଣ ହିଁ ରକ୍ଷା କରିପାରିବେ, ଅନ୍ୟ କେହି ରକ୍ଷା କରିପାରିବେ ନା। ତେଣୁ ଉତ୍ତରାଦେବୀ କହୁଛନ୍ତି ମହାଯୋଗିନ ହେ ଯୋଗେଶ୍ୱର ଆପଣ ନିଜର ଯୋଗଶକ୍ତି ପ୍ରଦର୍ଶନ କରନ୍ତୁ, ଯୋଗଶକ୍ତି ପ୍ରଦର୍ଶନ କରି ମୋର ଗର୍ଭକୁ ରକ୍ଷା କରନ୍ତୁ, କାରଣ ଆପଣ ହେଉଛନ୍ତି ଦେବଦେବ ଜଗତ ପତେ, ସମସ୍ତ ଦେବତାମାନଙ୍କର ମଧ୍ୟ ଆପଣ ହେଉଛନ୍ତି ପ୍ରଭୁ, ସମସ୍ତ ଜଗତର ଆପଣ ହେଉଛନ୍ତି ପ୍ରଭୁ ଈଶ୍ୱର। ନାନ୍ୟ ତଦ ଅଭୟଂ ପଶେ ଯତ୍ର ମୃତ୍ୟୁ ପରସ୍ପରମ୍, ଆପଣଙ୍କ ବ୍ୟତୀତ ମୁଁ ଏହି ସଂସାରରେ କେଉଁଠାରେ ଅଭୟର ଦର୍ଶନ କରିପାରୁ ନାହିଁ, କାରଣ ଯତ୍ର ମୃତ୍ୟୁ ପରସ୍ପରମ୍, କାରଣ ଏ ସଂସାରରେ ମୁଁ ଯେଉଁଠାରେ ଦୃଷ୍ଟି ନିକ୍ଷେପ କରୁଛି ସେଠାରେ ଦେଖୁଛି ମୃତ୍ୟୁର ଭୟ। ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ପ୍ରାଣୀ ସେ ମୃତ୍ୟୁ ପାଇଁ ଭୟଭୀତ, କୌଣସି ବ୍ୟକ୍ତି ମୃତ୍ୟୁ କବଳରୁ ନିଜକୁ ରକ୍ଷା କରିବା ପାଇଁ ସମର୍ଥ ନୁହେଁ। ତେଣୁ ଯେ ନିଜକୁ ରକ୍ଷା କରିବା ପାଇଁ ଅସମର୍ଥ ସେ ଅନ୍ୟକୁ କିପରି ମୃତ୍ୟୁ କବଳରୁ ରକ୍ଷା କରିବ। ଆମେ ସାଧାରଣ ଭାବରେ ଭାବୁ ଯେ ମୋର ପରିବାର ଅଛନ୍ତି, ମୋର ଭାଇ ବନ୍ଧୁ କୁଟୁମ୍ବ ଅଛନ୍ତି, ସେମାନେ ମୋତେ ବିପଦରେ ସାହାଯ୍ୟ କରିବେ, କିନ୍ତୁ ପ୍ରକୃତ ପକ୍ଷେ କେହି କାହାରିକୁ ସାହାଯ୍ୟ କରିପାରିବେ ନାହିଁ, ସମସ୍ତେ ନିଜ ନିଜର କର୍ମ ଦ୍ୱାରା ବନ୍ଧା ହୋଇଛନ୍ତି ଏବଂ ସମସ୍ତେ ମୃତ୍ୟୁ ଦ୍ୱାରା ଭୟପ୍ରାପ୍ତ। ତେଣୁ ମୃତ୍ୟୁ କବଳରୁ କେହି ଆମକୁ ରକ୍ଷା କରିପାରିବେ ନାହିଁ, ସେଥିପାଇଁ ଉତ୍ତରାଦେବୀ ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରି କହୁଛନ୍ତି ନାନ୍ୟଂ ତଦ ଅଭୟଂ ପଶେ ଯତ୍ର ମୃତ୍ୟୁ ପରସ୍ପରମ୍। ଯେ ଆପଣଙ୍କ ବ୍ୟତୀତ ମୁଁ ଏ ସଂସାରରେ କେଉଁଠାରେ ଅଭୟର ଦର୍ଶନ କରିପାରୁନି, ସବୁଠାରେ କେବଳ ମୃତ୍ୟୁର ଭୟକୁ ଦର୍ଶନ କରୁଛି। ତେଣୁ ଯେତେବେଳେ ଉତ୍ତର ଦେବୀ ଏପରି ପ୍ରାର୍ଥନା କଲେ ବ୍ୟାକୁଳ ହୋଇ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସଙ୍ଗେ ସଙ୍ଗେ, ଯିଏକି ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ସେ ଉତ୍ତରା ଦେବୀଙ୍କର ଗର୍ଭରେ ପ୍ରବେଶ କରି ନିଜର ଚକ୍ର ତେଜରେ, ବ୍ରହ୍ମାସ୍ତ୍ରର ତେଜକୁ ନିସ୍ତେଜ କରିଦେଲେ, ମଳିନ କରିଦେଲେ, ଏବଂ ଉତ୍ତରା ଦେବୀଙ୍କର ଗର୍ଭ ପରୀକ୍ଷିତ ମହାରାଜଙ୍କୁ ରକ୍ଷା କଲେ ଭଗବାନ ଶ୍ରୀକୃଷ୍ଣ। ତେଣୁ ପରୀକ୍ଷିତ ମହାରାଜ, ଯିଏକି ତାଙ୍କର ଶରୀର ଦଗ୍ଧୀଭୂତ ହୋଇସାରିଥିଲା ବ୍ରହ୍ମାସ୍ତ୍ରର ତେଜ ଦ୍ୱାରା, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ପରୀକ୍ଷିତ ମହାରାଜଙ୍କୁ ନୂତନ ଶରୀର ପ୍ରଦାନ କଲେ ନିଜର ଯୋଗଶକ୍ତି ଦ୍ୱାରା, ତାଙ୍କର ଜୀବନ ରକ୍ଷା କଲେ ଏବଂ ନୂତନ ଶରୀର ମଧ୍ୟ ପ୍ରଦାନ କଲେ। ସେତିକିବେଳେ ପରୀକ୍ଷିତ ମହାରାଜ ଭଗବାନ କୃଷ୍ଣଙ୍କୁ ଦର୍ଶନ କଲେ ମାତୃଗର୍ଭରେ, ଯେ ଭଗବାନ କିପରି ତାଙ୍କୁ ରକ୍ଷା କଲେ। ତେଣୁ ସେ ପରୀକ୍ଷିତ ମହାରାଜଙ୍କର ଯେତେବେଳେ ଜନ୍ମ ହେଲା, ଜନ୍ମ ପରେ ସେ ଯେକୌଣସି ବ୍ୟକ୍ତିର ଦର୍ଶନ କରୁଥିଲେ, ସେ ବ୍ୟକ୍ତିର ସେ ପରୀକ୍ଷା କରୁଥିଲେ। କ'ଣ ପରୀକ୍ଷା କରୁଥିଲେ? ଯେଉଁ ବ୍ୟକ୍ତିଙ୍କୁ ସେ ଗର୍ଭରେ, ମାତୃଗର୍ଭରେ ଦର୍ଶନ କରିଥିଲେ ଭଗବାନଙ୍କୁ, ସେ ଭାବୁଥିଲେ ଏ ବ୍ୟକ୍ତିଟି ସେଇ ବ୍ୟକ୍ତି ନୁହନ୍ତି ତ ଯେଉଁ ଭଗବାନଙ୍କୁ ମୁଁ ଦର୍ଶନ କରିଥିଲି ମାତୃଗର୍ଭରେ। ପରୀକ୍ଷିତ ଇତି ସ ପରୀକ୍ଷିତ, ଯେ ସମସ୍ତଙ୍କର ପରୀକ୍ଷା କରୁଥିଲେ, ତେଣୁ ତାଙ୍କର ନାମ ହେଲା ପରୀକ୍ଷିତ। ତେଣୁ ସେହି ପରୀକ୍ଷିତ ମହାରାଜ ବାଲ୍ୟକାଳରୁ ବାଲ୍ୟ କ୍ରୀଡ଼ା ତ୍ୟାଗ କରି କୃଷ୍ଣଙ୍କର ମୂର୍ତ୍ତି ସହିତ କ୍ରୀଡ଼ା କରୁଥିଲେ, ଅର୍ଥାତ୍ ଭଗବାନ କୃଷ୍ଣଙ୍କର ମୂର୍ତ୍ତିକୁ ସଜେଇବା, ସ୍ନାନ କରାଇବା, ଭୋଗ ଲଗାଇବା, ଶୃଙ୍ଗାର କରିବା, ଏହିସବୁ ଥିଲା ତାଙ୍କର ବାଲ୍ୟ କ୍ରୀଡ଼ା। ଏବଂ ସେହି ପରୀକ୍ଷିତ ମହାରାଜ ଯେତେବେଳେ ଏ ପୃଥିବୀର ଶାସନ ଭାର ଗ୍ରହଣ କଲେ, ଭାରତବର୍ଷର ସମ୍ରାଟ ହେଲେ, ସେତେବେଳେ ଭାରତବର୍ଷ କହିଲେ ସମଗ୍ର ପୃଥିବୀକୁ ବୁଝାଉଥିଲା, ବର୍ତ୍ତମାନର ସୀମିତ ଭାରତ ଭୂଖଣ୍ଡ ନଥିଲା। ତେଣୁ ସେତେବେଳେ ଭାରତବର୍ଷର ସମ୍ରାଟ ମାନେ ପୃଥିବୀର ସମ୍ରାଟ, ତେଣୁ ଯୁଧିଷ୍ଠିର ମହାରାଜ ଥିଲେ ସମଗ୍ର ପୃଥିବୀର ସମ୍ରାଟ। ଏବଂ ସେ ପରୀକ୍ଷିତ ମହାରାଜଙ୍କୁ ରାଜଗାଦୀରେ ଅଭିଷିକ୍ତ କରି ରାଜ୍ୟ ତ୍ୟାଗ କରିଥିଲେ। ତେଣୁ ସେହି ପରୀକ୍ଷିତ ମହାରାଜ ତାଙ୍କ ରାଜ୍ୟରେ ଏପରି ସୁଶାସନ ଥିଲା ପରୀକ୍ଷିତ ମହାରାଜଙ୍କ ରାଜ୍ୟରେ, ଯେହେତୁ ସେ କୃଷ୍ଣ ଭକ୍ତ ଥିଲେ। ଯେତେବେଳେ ରାଜା କୃଷ୍ଣ ଭକ୍ତ ହୁଏ, ପ୍ରଜାମାନେ ମଧ୍ୟ କୃଷ୍ଣ ଭକ୍ତି ଆଚରଣ କରିଥାନ୍ତି, ଏହା ସ୍ୱାଭାବିକ କଥା। ଆମେ ଯେପରି ଦେଖୁ ଯେ ଯଦି ରାଜା ଗୋଟିଏ ଧର୍ମ ଗ୍ରହଣ କରନ୍ତି, ତାହା ରାଜଧର୍ମରେ ପରିଣତ ହୋଇଯାଏ ଏବଂ ତାହା ପ୍ରଜାମାନଙ୍କ ଦ୍ୱାରା ଆଦୃତ ହୋଇଥାଏ, ତାହାର ପ୍ରସାର ହୋଇଥାଏ। ଯେପରି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିବା ଫଳରେ ବୌଦ୍ଧ ଧର୍ମ ସମଗ୍ର ଭାରତବର୍ଷରେ ପରିବ୍ୟାପ୍ତ ହେଲା ଏବଂ ଭାରତ ବାହାରେ ମଧ୍ୟ ପରିବ୍ୟାପ୍ତ ହେଲା, ଯେହେତୁ ତାହା ଥିଲା ରାଜଧର୍ମ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ କୃଷ୍ଣ ଭକ୍ତ ଥିଲେ, ତେଣୁ ସ୍ୱାଭାବିକ ଭାବରେ ତାଙ୍କ ରାଜ୍ୟର ସମସ୍ତ ପ୍ରଜାମାନେ ମଧ୍ୟ କୃଷ୍ଣ ଭକ୍ତ ଥିଲେ। ଯତ୍ ଆଚରତି ଶ୍ରେଷ୍ଠ ତତ୍ତତ୍ ଏବେ ତରୁ ଜନା, ଶ୍ରେଷ୍ଠ ବ୍ୟକ୍ତି ଯେପରି ଆଚରଣ କରିବ, ଇତର ବ୍ୟକ୍ତିମାନେ ତାକୁ ଅନୁକରଣ କରିବେ, ସ୍ୱାଭାବିକ କଥା। ଯଦି ରାଜା ଅଧାର୍ମିକ ହେବ, ବିଧର୍ମୀ ହେବ, ପ୍ରଜାମାନେ ମଧ୍ୟ ବିଧର୍ମୀ ହେବେ, ସ୍ୱାଭାବିକ କଥା। ତେଣୁ ସେପରି ରାଜ୍ୟରେ ଅଶାନ୍ତି ଏବଂ ବିଭିନ୍ନ ଦୁଃଖ ସମସ୍ୟାମାନ ସବୁ ଦେଖାଦେବ। ଯେଉଁ ରାଜ୍ୟରେ କୌଣସି ରାଜଧର୍ମ ନାହିଁ, ରାଜା ବିଧର୍ମୀ, ପ୍ରଜାମାନେ ମଧ୍ୟ ବିଧର୍ମୀ, ସେ ରାଜ୍ୟ କେବେ ପ୍ରଜାମାନେ ସୁଖୀ ରହିପାରିବେନି, ଯେପରି ଆଜିକାଲି କଳିଯୁଗରେ ଦେଖାଯାଉଛି। ଧର୍ମ ନାଁ ନେଲେ କୁହାଯାଉଛି ସାମ୍ପ୍ରଦାୟିକ, କେହି ଧର୍ମର ନାଁ ନେଇପାରିବେନି, ଏପରି ରାଜ୍ୟରେ ଆମେ ବର୍ତ୍ତମାନ ଜୀବିତ ରହୁଛେ। ତେଣୁ ସଂସାରରେ ବିଭିନ୍ନ ସମସ୍ୟା, ଦୁଃଖ, କଷ୍ଟ ବଢ଼ି ବଢ଼ି ଚାଲିଛି ଲୋକମାନଙ୍କର। କିନ୍ତୁ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ସମସ୍ତ ଧାର୍ମିକ ଥିଲେ, କୌଣସି ପ୍ରକାର ଅଶାନ୍ତି ନଥିଲା, କୌଣସି ପ୍ରକାର ଦୁଃଖ ନଥିଲା। ଏପରିକି ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କୌଣସି ପ୍ରଜା କେବେ ଅଧର୍ମ ଆଚରଣ କରିବା ପାଇଁ ସାହସ ମଧ୍ୟ କରୁନଥିଲେ। ତେଣୁ ସେହି ମହାରାଜ ପରୀକ୍ଷିତ ଯେତେବେଳେ ରାଜ୍ୟ ଭ୍ରମଣରେ ବାହାରିଛନ୍ତି, ରଥ ଆରୋହଣ କରି ରାଜ୍ୟ ଭ୍ରମଣରେ ବାହାରିଥିବା ଅବସ୍ଥାରେ ସେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲେ। ମହାରାଜ ପରୀକ୍ଷିତ ଦେଖୁଛନ୍ତି ଯେ ଜଣେ ଶୂଦ୍ର ଜାତୀୟ ଲୋକ ରାଜ ପୋଷାକ ପରିଧାନ କରି ଗୋଟିଏ ବୃଷଭ ଯେ ଯାହାର ତିନୋଟି ପାଦ ନାହିଁ, କେବଳ ଗୋଟିଏ ପାଦରେ ସେ ବୃଷଭ ଦଣ୍ଡାୟମାନ ହୋଇଛି। ଏହି ଶୂଦ୍ର ବ୍ୟକ୍ତି ଯିଏକି ରାଜ ପୋଷାକ ପରିଧାନ କରିଛି, ସେ ବୃଷଭର ସେଇ ଗୋଟିଏ ପାଦ, ଯେଉଁ ଗୋଟିଏ ପାଦରେ ସେ ଦଣ୍ଡାୟମାନ ହୋଇଛି, ସେ ଗୋଟିଏ ପାଦ ଉପରେ ପ୍ରହାର କରୁଛି। ଏବଂ ନିକଟରେ ଆଉ ଗୋଟିଏ ଗାଭୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛି, ଚକ୍ଷୁରୁ ଲୋତକ ବିସର୍ଜନ କରୁଛି ଏବଂ ଭୟରେ ମଳମୂତ୍ର ତ୍ୟାଗ କରୁଛି ବୃଷଭ ଉପରେ ପ୍ରହାର ଦେଖି। ତେଣୁ ଏପରି ଅବସ୍ଥାରେ ମହାରାଜ ପରୀକ୍ଷିତ ଯେତେବେଳେ ଏ ଦୃଶ୍ୟ ଦେଖିଲେ, ସେ ସଙ୍ଗେ ସଙ୍ଗେ କ୍ରୋଧାନ୍ୱିତ ହୋଇ ଉଠିଲେ ଯେ ତାଙ୍କ ରାଜ୍ୟରେ ଗୋକୁଳ ଉପରେ ଅତ୍ୟାଚାର, ଏହା ହେଉଛି ଅଧର୍ମର ପ୍ରତୀକ। ଯେତେବେଳେ ଗୁରୁମାନଙ୍କ ଉପରେ ଅତ୍ୟାଚାର ହୁଏ, ତାହା ହେଉଛି କଳିର ପ୍ରତୀକ, ଅଧର୍ମର ପ୍ରତୀକ। ଆଜିକାଲି ଯେପରି ଦେଖାଯାଉଛି, ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଗୋରୁମାନଙ୍କୁ କଟାଯାଉଛି, ଏବଂ ଭାରତ ଯିଏକି ହେଉଛି ପ୍ରାଚୀନ ବୈଦିକ ସଂସ୍କୃତିର ମୂଳ ସ୍ଥାନ, ସନାତନ ଧର୍ମର ଉଦ୍ଭବ ସ୍ଥାନ, ବର୍ତ୍ତମାନ ଭାରତ ସମଗ୍ର ବିଶ୍ୱରେ ଗୋମାଂସ ରପ୍ତାନିକାରୀ ଦେଶ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଛି। ଇଏ ହେଉଛି ଭାରତବର୍ଷର ଦୁର୍ଦ୍ଦଶା। ତେଣୁ ଲୋକମାନଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି, ଅଭାବ ଅନାଟନ ବଢ଼ିବାରେ ଲାଗିଛି, କଷ୍ଟ ବଢ଼ିବାରେ ଲାଗିଛି, ଏହା ସ୍ୱାଭାବିକ କଥା। ଯେତେବେଳେ ଗୁରୁମାନଙ୍କ ଉପରେ ଅତ୍ୟାଚାର ହେବ, ଲୋକମାନଙ୍କର ଯୁଦ୍ଧ, ବିଭୀଷିକା, ଭୂମିକମ୍ପ, ମହାମାରୀ, ବାତ୍ୟା ଏସବୁ ଦେଖାଦେବ, ସ୍ୱାଭାବିକ କଥା। ତେଣୁ ପ୍ରଜାମାନେ ଏ କଷ୍ଟ ସହ୍ୟ କରିବା ପାଇଁ ବାଧ୍ୟ ହେବେ। ତେଣୁ ମହାରାଜ ପରୀକ୍ଷିତ ଯେତେବେଳେ ଦେଖିଲେ ଯେ ତାଙ୍କ ରାଜ୍ୟରେ ଗୁରୁମାନଙ୍କ ଉପରେ ଅତ୍ୟାଚାର, ସେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଠିଲେ। କିଏ ସେ ଦୁଷ୍ଟ ଯେ ମୋ ରାଜ୍ୟରେ ଗୋରୁମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ସାହସ କଲା, ତାକୁ ଦଣ୍ଡିତ କରିବା ପାଇଁ ମହାରାଜ ପରୀକ୍ଷିତ ସଙ୍ଗେ ସଙ୍ଗେ ତରବାରୀ ଉତ୍ତୋଳନ କରି ରଥ ଉପରୁ ତଳକୁ ଡେଇଁ ପଡ଼ିଲେ। ସେତେବେଳେ ସେ ବ୍ୟକ୍ତିଟି, ପ୍ରକୃତ ପକ୍ଷେ ସେ ବ୍ୟକ୍ତିଟି ଥିଲା କଳି। କଳି ଭୟରେ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ପ୍ରବେଶ କରିପାରୁନଥିଲା। ତେଣୁ କଳି ରାଜ ପୋଷାକ ପରିଧାନ କରି, ଯଦିଓ କଳିର ସ୍ୱଭାବ ହେଉଛି ଶୂଦ୍ର ସ୍ୱଭାବ, ରାଜ ପୋଷାକ ପରିଧାନ କରି ସେ ପ୍ରଥମେ ଗୋରୁମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରୁଥିଲା। ସେ ଦେଖୁଥିଲା ଯେ ରାଜା ତାର ପ୍ରତିକାର ବିଧାନ ତୁରନ୍ତ କରୁଛନ୍ତି କି ନାହିଁ, କାରଣ ଦୁଷ୍ଟ ଲୋକମାନେ ଏହିପରି କରିଥାନ୍ତି। ସେମାନେ ପ୍ରଥମେ କିଛି ଅନ୍ୟାୟ ଅଧର୍ମ କାର୍ଯ୍ୟ କରିଥାନ୍ତି, ଦେଖନ୍ତି ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନାହିଁ, ସେମାନଙ୍କର ଅଧର୍ମ କାର୍ଯ୍ୟ ବଢ଼ି ବଢ଼ି ଚାଲେ। ଯାହାକୁ ଇଂରେଜୀରେ କୁହାଯାଏ, ଯଦି ଜଷ୍ଟିସ ବା ନ୍ୟାୟ ଦିଆନ ଯିବ ପ୍ରଥମେ, ତାହେଲେ ଅଧର୍ମ ପରିବ୍ୟାପ୍ତ ହେବ, ସ୍ୱାଭାବିକ କଥା। ତେଣୁ ମହାରାଜ ପରୀକ୍ଷିତ ସଙ୍ଗେ ସଙ୍ଗେ ଏପରି ଦୁଷ୍ଟକୁ ଦଣ୍ଡିତ କରିବା ପାଇଁ ଆଗଭର ହେଲେ। ତେଣୁ କଳି ଦେଖିଲା ଯେ ମହାରାଜ ପରୀକ୍ଷିତ ବହୁତ ଶକ୍ତିଶାଳୀ, ତାଙ୍କ ନିକଟରୁ ସେ ବର୍ତ୍ତି ଯାଇପାରିବ ନାହିଁ। ତେଣୁ ସେ ସଙ୍ଗେ ସଙ୍ଗେ ରାଜ ପୋଷାକ ଫିଙ୍ଗି ଦେଇ କଳି ମହାରାଜ ପରୀକ୍ଷିତଙ୍କ ଚରଣରେ ଶରଣାଗତ ହେଲା, ତାଙ୍କର ଶରଣ ଗ୍ରହଣ କଲା। କଳି ବହୁତ ଚାଲାକ ଥିଲା, ସେ ଜାଣିଥିଲା ଯେ ମହାରାଜ ପରୀକ୍ଷିତଙ୍କ ହସ୍ତରୁ ରକ୍ଷା ପାଇବାକୁ ହେଲେ ତାଙ୍କର ଶରଣାଗତ ନହେଲେ ମୁଁ ରକ୍ଷା ପାଇପାରିବି ନାହିଁ। ଏବଂ ସେ ଠିକ୍ ଭାବରେ ଜାଣିଥିଲା ଯେ କ୍ଷତ୍ରିୟମାନଙ୍କ ନିକଟରେ ଯଦି କେହି ଶରଣାଗତ ହୁଏ, ଶତ୍ରୁ ମଧ୍ୟ ଆସି ଶରଣାଗତ ହୁଏ, କ୍ଷତ୍ରିୟମାନେ ତାକୁ ତାର ହତ୍ୟା କରିପାରିବେ ନାହିଁ, ତାକୁ ଆଶ୍ରୟ ପ୍ରଦାନ କରିବା ପାଇଁ ବାଧ୍ୟ। ତାହା ହେଉଛି କ୍ଷତ୍ରିୟର ଧର୍ମ। ତେଣୁ ମହାରାଜ ପରୀକ୍ଷିତ ଯେହେତୁ କ୍ଷତ୍ରିୟ ଥିଲେ, ଯେତେବେଳେ କଳି ଶରଣାଗତ ହେଲା ତାକୁ ସୁରକ୍ଷା ଦେବା ତାଙ୍କର ଧର୍ମ ହେଲା, ତେଣୁ ସେ ଆଉ କଳିକୁ ବଧ କରିପାରିଲେ ନାହିଁ। କିନ୍ତୁ ମହାରାଜ ପରୀକ୍ଷିତ କଳିକୁ ଆଦେଶ ଦେଲେ ଯେ କଳି ତୁ ହେଉଛୁ ଅଧର୍ମର ବନ୍ଧୁ, ତେଣୁ ତୁ ମୋ ରାଜ୍ୟରେ ରହିପାରିବୁନି, ମୋର ରାଜ୍ୟ ବାହାରକୁ ଚାଲିଯା। ମୁଁ ତତେ ପ୍ରାଣଭିକ୍ଷା ଦେଲି, ତତେ ମୁଁ ବର୍ତ୍ତମାନ ବଧ କରିବି ନାହିଁ, କିନ୍ତୁ ତୁ ମୋ ରାଜ୍ୟରେ ନିବାସ କରିପାରିବୁ ନାହିଁ, ତୁମ ରାଜ୍ୟ ବାହାରକୁ ଚାଲିଯା। ସେତେବେଳେ କଳି ବିନୀତ ହୋଇ ମହାରାଜ ପରୀକ୍ଷିତଙ୍କୁ ଉତ୍ତର ଦେଉଛି ଯେ ହେ ରାଜନ, ମୁଁ ଯେଉଁ ଦିଗରେ ମୋର ଦୃଷ୍ଟି ନିକ୍ଷେପ କରୁଛି, ଚତୁର୍ଦ୍ଦିଗରେ ମୁଁ ଦେଖୁଛି ଆପଣ ତରବାରୀ ହସ୍ତରେ ଦଣ୍ଡାୟମାନ, ଅର୍ଥାତ୍ ଆପଣଙ୍କର ଶାସନ ଚତୁର୍ଦ୍ଦିଗରେ ରହିଛି, ସମଗ୍ର ପୃଥିବୀର ଆପଣ ହେଉଛନ୍ତି ଶାସନକର୍ତ୍ତା। ତାହେଲେ ମୁଁ କେଉଁ ସ୍ଥାନକୁ ଯିବି, କେଉଁଠାରେ ନିବାସ କରିବି? ତେଣୁ ଆପଣ କୃପା କରି ଯେହେତୁ ସମସ୍ତ ପ୍ରଜାମାନଙ୍କୁ ଆପଣଙ୍କ ରାଜ୍ୟରେ ନିବାସ ସ୍ଥାନ ପ୍ରଦାନ କରିଛନ୍ତି, ତେଣୁ ମୋ ପାଇଁ ମଧ୍ୟ ଆପଣ ନିବାସ ସ୍ଥାନ ନିଶ୍ଚିତ କରିଦିଅନ୍ତୁ, ମୁଁ ସେହି ନିବାସ ସ୍ଥାନରେ ରହିବି, ନିବାସ କରିବି। ଯେତେବେଳେ କଳି ଏପରି ପ୍ରାର୍ଥନା କଲା, ସେତେବେଳେ ମହାରାଜ ପରୀକ୍ଷିତ କଳିକୁ ଚାରୋଟି ସ୍ଥାନ ପ୍ରଦାନ କଲେ ନିବାସ କରିବା ପାଇଁ, ଯେଉଁଠାରେ ଦ୍ୱିତ କ୍ରୀଡ଼ା ହେଉଛି, ଜୁଆ ଖେଳ। ଜୁଆ ଖେଳ ହେଉଛି କଳିର ସ୍ଥାନ, ସେଠାରୁ କଳି ଆରମ୍ଭ ହେବ। ତେଣୁ ମହାରାଜ ପରୀକ୍ଷିତ ସେହି ସ୍ଥାନ ପ୍ରଦାନ କଲେ କଳିକୁ, ଯେଉଁଠାରେ ଦ୍ୱିତ କ୍ରୀଡ଼ା ହେଉଛି, ଜୁଆ ଖେଳ, ସେଠାରେ ତୁ ନିବାସ କରିବୁ। ତାପରେ ପାନମ, ଅର୍ଥାତ୍ ଯେଉଁଠାରେ ମାଦକ ଦ୍ରବ୍ୟ ସେବନ ହେଉଛି, ମଦ, ଗଞ୍ଜେଇ, ଭାଙ୍ଗ, ଅଫିମ, ପାନ, ବିଡ଼ି, ସିଗାରେଟ, କଫି, ଚା, ଏସବୁ ମାଦକ ଦ୍ରବ୍ୟ ଭିତରେ ଆସୁଛି। ତେଣୁ ମହାରାଜ ପରୀକ୍ଷିତ କହିଲେ ଯେଉଁଠାରେ ମାଦକ ଦ୍ରବ୍ୟ ସେବନ ହେଉଛି ତୁ ସେଠାରେ ନିବାସ କରିବୁ କଳିକୁ। ତୃତୀୟ ସ୍ଥାନ ପ୍ରଦାନ କଲେ ସୁନା, ଯେଉଁଠାରେ ଜୀବ ହତ୍ୟା ହେଉଛି, ମାଂସାହାର, ସେଠାରେ କଳି ନିବାସ କରିବ। ଏବଂ ଚତୁର୍ଥ ସ୍ଥାନ ସ୍ତ୍ରୀ, ଯେଉଁଠାରେ ବିବାହ ବାହାରେ ଅବୈଧ ପୁରୁଷ ସ୍ତ୍ରୀ ଯୌନ ସମ୍ବନ୍ଧ ରହିଛି, ସେଠାରେ ମଧ୍ୟ କଳି ନିବାସ କରିବ। ତେଣୁ ଆଜିକାଲି କଳି ଯୁଗରେ ଏହି ଅବୈଧ ଯୌନ ସମ୍ବନ୍ଧ ହେତୁ ଅନେକ ପ୍ରକାର ହତ୍ୟା ଏବଂ ବିଭିନ୍ନ ପ୍ରକାର ବିଭୀଷିକା ଦେଖାଯାଏ, ଏବଂ ବିଭିନ୍ନ ପ୍ରକାର ହତ୍ୟାର ମୂଳ କାରଣ ହେଉଛି ଅବୈଧ ଯୌନ ସମ୍ବନ୍ଧ। ତେଣୁ ମହାରାଜ କଳି ଯେତେବେଳେ ମହାରାଜ ପରୀକ୍ଷିତ ଯେତେବେଳେ କଳିକୁ ଚାରୋଟି ସ୍ଥାନ ପ୍ରଦାନ କଲେ, ସେତେବେଳେ କଳି ଦେଖିଲା, ଆପଣମାନଙ୍କ ପାଖରେ ଯାହା ପାଖରେ ମୋବାଇଲ ଅଛି, ସମସ୍ତେ ମୋବାଇଲକୁ ସାଇଲେନ୍ସ ମୋଡରେ ରଖନ୍ତୁ କିମ୍ବା ବନ୍ଦ କରିଦିଅନ୍ତୁ, ବହୁତ ବଡ ଡିଷ୍ଟ୍ରାକ୍ସନ। ତେଣୁ କଳି ଦେଖିଲା ଯେ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ଏ ଚାରୋଟି ସ୍ଥାନ ପ୍ରକୃତ ପକ୍ଷରେ ନାହିଁ। ମହାରାଜ ପରୀକ୍ଷିତ ଯଦିଓ କଳିକୁ ଚାରୋଟି ସ୍ଥାନ ପ୍ରଦାନ କଲେ, କିନ୍ତୁ ତାଙ୍କ ରାଜ୍ୟରେ ଏ ଚାରୋଟି ସ୍ଥାନ ପ୍ରକୃତ ପକ୍ଷେ ନଥିଲା। ଅର୍ଥାତ୍ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କେହି ଦ୍ୱିତ କ୍ରୀଡ଼ାରେ ଲିପ୍ତ ନଥିଲେ, କେହି ଜୁଆ ଖେଳୁନଥିଲେ। ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କୌଣସି ପ୍ରକାର ଅବୈଧ ଯୌନ ସମ୍ବନ୍ଧ ନଥିଲା ପୁରୁଷ ସ୍ତ୍ରୀ ମଧ୍ୟରେ। ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ କେହି ମାଦକ ଦ୍ରବ୍ୟ ସେବନ କରୁନଥିଲେ, ବା କେହି ମାଂସାହାର କରୁନଥିଲେ। ଏପରି ସୁଶାସନ ଥିଲା ମହାରାଜ ପରୀକ୍ଷିତଙ୍କର। ସମସ୍ତେ ଏକାଦଶୀ ବ୍ରତ କରୁଥିଲେ, ସାରା ରାଜ୍ୟର ପ୍ରଜାମାନେ ପ୍ରତି ମାସରେ ଦୁଇଟି ଏକାଦଶୀ ସମସ୍ତେ କରୁଥିଲେ ଏକାଦଶୀ ବ୍ରତ। ସମସ୍ତେ କୃଷ୍ଣ ଭକ୍ତ ଥିଲେ। ତେଣୁ ଯେତେବେଳେ କଳି ଦେଖିଲା ଯେ ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ଚାରୋଟି ସ୍ଥାନ ନାହିଁ, ପୁନଶ୍ଚ ଯାଚମାନାୟ ଜାତ ରୂପଂ ଅଦାତ୍ ପ୍ରଭୁ, ଯେ କଳି ଯେତେବେଳେ ପୁନଶ୍ଚ ପରୀକ୍ଷିତ ମହାରାଜଙ୍କୁ ଯାଚନା କଲା ପଞ୍ଚମ ସ୍ଥାନ, ଯେହେତୁ ଚାରୋଟି ସ୍ଥାନ ନଥିଲା ତାଙ୍କ ରାଜ୍ୟରେ, ସେତେବେଳେ ମହାରାଜ ପରୀକ୍ଷିତ କଳିକୁ ପଞ୍ଚମ ସ୍ଥାନ ପ୍ରଦାନ କଲେ ଜାତ ରୂପ। ଜାତ ରୂପ ମାନେ ସ୍ୱର୍ଣ୍ଣ, ଯେଉଁଠାରେ ସୁନା ରହିବ ସ୍ୱର୍ଣ୍ଣ ଧନ ସମ୍ପତ୍ତି ସବୁ ଏକା କଥା, ସେଠାରେ କଳି ନିବାସ କରିବ। ତେଣୁ ସେଥିପାଇଁ କୁହାଯାଇଛି ଜାତ ରୂପଂ ଅଦାତ୍ ପ୍ରଭୁ ଯତ ଅନୃତମ, ଯେଉଁଠାରେ ସ୍ୱର୍ଣ୍ଣ ରହିବ ସେଠାରେ ମିଥ୍ୟା ଭାଷଣ ରହିବ, ମଦମ ସେଠାରେ ମାଦକ ଦ୍ରବ୍ୟ ସେବନ ହେବ। ଅତ୍ୟଧିକ ଧନ ହେଲେ ବ୍ୟକ୍ତି କିପରି ବ୍ୟୟ କରିବ ଧନକୁ ମାଦକ ଦ୍ରବ୍ୟ ସେବନରେ, ଧନ ସଞ୍ଚୟ କରିବା ପାଇଁ ଧନ ଅଧିକ ରୋଜଗାର କରିବା ପାଇଁ ମିଥ୍ୟା କହିବ, କାମମ ଅବୈଧ ସ୍ତ୍ରୀ ସଙ୍ଗ କରିବ, ଧନର ଦୁରୁପଯୋଗ ଏହିପରି ଭାବରେ ସେ କରିବ, ଏବଂ ରଜ ବୈରଙ୍ଗ ପଞ୍ଚମ ତାର ରଜଗୁଣ ବୃଦ୍ଧି ହେବ, ଭୋଗର ପିପାସା ବୃଦ୍ଧି ହେବ, ଏବଂ ଏସବୁ ହେବା ଦ୍ୱାରା ଅଧିକ ଶତ୍ରୁ ସୃଷ୍ଟି ହେବେ। ତେଣୁ ଧନୀ ବ୍ୟକ୍ତିର ବହୁତ ଶତ୍ରୁ ହେବେ, ସ୍ୱାଭାବିକ କଥା, ବୈରଙ୍ଗ ପଞ୍ଚମ। ତେଣୁ କଳି ଏସବୁ ସ୍ଥାନରେ ନିବାସ କରିବ। ଯେତେବେଳେ ମହାରାଜ ପରୀକ୍ଷିତ ଏହି ପଞ୍ଚମ ସ୍ଥାନ ପ୍ରଦାନ କରିଦେଲେ କଳିକୁ, କଳିକୁ ରାସ୍ତା ମିଳିଗଲା, ମାର୍ଗ ମିଳିଗଲା ମହାରାଜ ପରୀକ୍ଷିତଙ୍କ ରାଜ୍ୟରେ ନିବାସ କରିବା ପାଇଁ। ତେଣୁ କାରଣ ସେ ସମୟରେ ଅନେକ ଲୋକ କେବଳ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରୁଥିଲେ, ଆଜିକାଲି ହୁଏତ ଆମେ ଯଦିଓ କହୁଛୁ ଆମର ବୈଜ୍ଞାନିକ ଅଗ୍ରଗତି ହୋଇଛି, ଅର୍ଥନୈତିକ ଅଗ୍ରଗତି ଆମେ କରିଛୁ, କିନ୍ତୁ ସ୍ୱର୍ଣ୍ଣ ବର୍ତ୍ତମାନ ଲୁପ୍ତ ପ୍ରାୟ, ସ୍ୱର୍ଣ୍ଣ ସ୍ଥାନରେ ବର୍ତ୍ତମାନ ଆମେ ଇମିଟେସନ ଗୋଲ୍ଡ, ସାଧାରଣତଃ ସେଥିରେ ଅଳଙ୍କାର ସବୁ ଧାରଣ କରୁଛୁ, କାରଣ ଆମର ଭୟ ରହୁଛି ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିଗଲେ ଚୋରି ହୋଇଯିବ। ତେଣୁ କେହି ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧିବା ପାଇଁ ସାହସ କରୁନାହାନ୍ତି କଳି ଯୁଗରେ, ବିଶେଷ ଭାବରେ ଏ ସମୟରେ। କିନ୍ତୁ ସେତେବେଳେ ଲୋକମାନେ ସବୁ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରୁଥିଲେ, କେବଳ ଯେ ସ୍ତ୍ରୀ ଲୋକମାନେ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରୁଥିଲେ ତାହା ନୁହେଁ, ପୁରୁଷମାନେ ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରୁଥିଲେ, ସୁବର୍ଣ୍ଣ ଥାଳିରେ ସେମାନେ ଖାଦ୍ୟ ଗ୍ରହଣ କରୁଥିଲେ, ଏତେ ଉନ୍ନତ ଏବଂ ଏତେ ସମୃଦ୍ଧ ଥିଲେ ସେ ସମୟର ଲୋକମାନେ। ଆମର ସଭ୍ୟତା ବା ସଂସ୍କୃତି ଏତେ ସମୃଦ୍ଧ ସଂସ୍କୃତି ଥିଲା, କିନ୍ତୁ ଆଜିକାଲି ଆମ ପିଲାମାନଙ୍କୁ ପାଠ ପଢ଼ା ହେଉଛି ଯେ ଆମର ସଭ୍ୟତା ବା ସଂସ୍କୃତି ଥିଲା ଆଦିମ ସଂସ୍କୃତି, ଆମର ପୂର୍ବପୁରୁଷମାନେ ବଣ ଜଙ୍ଗଲରେ ରହୁଥିଲେ ଏବଂ ସେମାନେ ଖାଇବା ପିନ୍ଧିବା ଜାଣିନଥିଲେ। ଇଏ ହେଉଛି ଆମ ଭାରତବର୍ଷର ଦୁର୍ଭାଗ୍ୟ ଯେ ଭାରତବର୍ଷର ଇତିହାସ ବିଦେଶୀ ଲୋକମାନେ ଲେଖିଲେ ଏବଂ ଆମେ ସ୍କୁଲ କଲେଜରେ ତାକୁ ପଢ଼ିବା ପାଇଁ ବାଧ୍ୟ। ତେଣୁ ଆମ ଭାରତବର୍ଷର ସଂସ୍କୃତି ସମ୍ବନ୍ଧରେ ଆମ ପିଲାମାନେ ଅନଭିଜ୍ଞ। ତେବେ ଯାହା ହେଉ, ତେଣୁ ମହାରାଜ ପରୀକ୍ଷିତ ମଧ୍ୟ ସ୍ୱର୍ଣ୍ଣର ମୁକୁଟ ଧାରଣ କରିଥିଲେ। ତେଣୁ କେହି କେହି କଥାକାର କୁହନ୍ତି ଯେ ମହାରାଜ ପରୀକ୍ଷିତ ଯେହେତୁ ସ୍ୱର୍ଣ୍ଣର ମୁକୁଟ ଧାରଣ କରିଥିଲେ, ତେଣୁ କଳି ପ୍ରଥମେ ମହାରାଜ ପରୀକ୍ଷିତଙ୍କ ସ୍ୱର୍ଣ୍ଣ ମୁକୁଟରେ ନିବାସ କଲା ଏବଂ ତାଙ୍କର ବୁଦ୍ଧିକୁ ଭ୍ରମିତ କଲା, ଯାହାଫଳରେ ପରୀକ୍ଷିତ ମହାରାଜ ଏପରି ଏକ କାର୍ଯ୍ୟ କରିବସିଲେ ତାର ପରିଣାମ ସ୍ୱରୂପ ସେ ଅଭିଶପ୍ତ ହେଲେ। କିନ୍ତୁ ପ୍ରକୃତ ପକ୍ଷେ ପରୀକ୍ଷିତ ମହାରାଜ ଥିଲେ ଭଗବାନ କୃଷ୍ଣଙ୍କର ପରମ ଭକ୍ତ, ତେଣୁ କଳିର ସେ ଶକ୍ତି ନଥିଲା ଯେ ମହାରାଜ ପରୀକ୍ଷିତଙ୍କର ମୁକୁଟରେ ବସି ତାଙ୍କର ବୁଦ୍ଧିକୁ ଭ୍ରମିତ କରିବା। ତେବେ ପରୀକ୍ଷିତ ମହାରାଜ ଯେଉଁ କାର୍ଯ୍ୟ କଲେ ତାହା ଭଗବତ ପ୍ରଚୋଦିତ, ଭଗବାନଙ୍କ ଦ୍ୱାରା ପ୍ରେରିତ ଥିଲା। କାହିଁକି ନା ଭଗବାନ ପରୀକ୍ଷିତ ମହାରାଜଙ୍କ ମାଧ୍ୟମରେ ସମସ୍ତ ଜନସମାଜର ମଙ୍ଗଳ ପାଇଁ ଏକ ମହାନ କାର୍ଯ୍ୟ କରିବାକୁ ଯାଉଥିଲେ। ଶ୍ରୀମଦ୍ ଭାଗବତର କିପରି ପ୍ରଚାର ହେବ ସେଥିପାଇଁ ଭଗବାନ ପରୀକ୍ଷିତ ମହାରାଜଙ୍କୁ ମାଧ୍ୟମ କରିଥିଲେ। ତେଣୁ ମହାରାଜ ପରୀକ୍ଷିତ ଦିନେ ଏହିପରି ମୃଗରେ ଯାଇଥିବା ଅବସ୍ଥାରେ, ଗୋଟିଏ ମୃଗ ପଛରେ ଧାବମାନ ହୋଇଥିବା ଅବସ୍ଥାରେ ସେ ଅତ୍ୟନ୍ତ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ହୋଇପଡ଼ିଲେ। ଜଳ ଅନ୍ୱେଷଣରେ ସେ ନିକଟବର୍ତ୍ତୀ ଏକ ଆଶ୍ରମରେ ଉପନୀତ ହେଲେ, ଶ୍ରମିକ ମୁନିଙ୍କ ଆଶ୍ରମରେ। ଯେତେବେଳେ ଆଶ୍ରମକୁ କିଛି ଜଳପାନ କରିବା ଆଶାରେ ମହାରାଜ ପରୀକ୍ଷିତ ପହଞ୍ଚନ୍ତି, ଦେଖୁଛନ୍ତି ଶ୍ରମିକ ମୁନି ଧ୍ୟାନମଗ୍ନ ଅବସ୍ଥାରେ ରହିଛନ୍ତି, ସମାଧିତ ଅବସ୍ଥାରେ, ଏବଂ ଆଶ୍ରମରେ ଅନ୍ୟ କେହି ନାହାନ୍ତି ଯିଏକି ତାଙ୍କର ସତ୍କାର କରିବେ, କିଛି ଜଳ ପ୍ରଦାନ କରିବେ। କ୍ଷୁଧାର୍ତ୍ତ ଏବଂ ତୃଷିତ ପରୀକ୍ଷିତ ମହାରାଜ ଶ୍ରମିକ ମୁନିଙ୍କ ଆଶ୍ରମରେ ଜଳପ୍ରାପ୍ତ ନ ହୋଇ ଅତ୍ୟନ୍ତ କ୍ରୋଧିତ ହୋଇ ଉଠିଲେ ଏବଂ ପରୀକ୍ଷିତ ମହାରାଜ ଚିନ୍ତା କରିବାକୁ ଲାଗିଲେ ଯେ ଏହି ଶ୍ରମିକ ମୁନି ପ୍ରକୃତ ପକ୍ଷେ ଧ୍ୟାନମଗ୍ନ ଅବସ୍ଥାରେ ରହିଛନ୍ତି ନା ମୋତେ ସତ୍କାର କରିବାକୁ ପଡ଼ିବ ବୋଲି ଚକ୍ଷୁ ବନ୍ଦ କରିଦେଇଛନ୍ତି। ଏହିପରି ଚିନ୍ତା କରି ସେ ଭାବୁଛନ୍ତି ବୋଧହୁଏ ମୁନି ମୋତେ ଦେଖି ଚକ୍ଷୁ ବନ୍ଦ କରିଦେଇଛନ୍ତି। ଏହିପରି ଚିନ୍ତା କରି ପରୀକ୍ଷିତ ମହାରାଜ ଯେତେବେଳେ ଆଶ୍ରମରୁ ବାହାରି ଆସୁଛନ୍ତି, ଦେଖୁଛନ୍ତି ଆଶ୍ରମର ଦ୍ୱାରଦେଶରେ ଗୋଟିଏ ମୃତ ସର୍ପ ପଡ଼ି ରହିଛି। କ୍ରୋଧିତ ପରୀକ୍ଷିତ ମହାରାଜ ଧନୁର ଅଗ୍ରଭାଗରେ ମୃତ ସର୍ପଟିକୁ ଉଠାଇ ନେଇ ମୁନିଙ୍କର ଗଳାଦେଶରେ ବେଷ୍ଟନ କରିଦେଇଛନ୍ତି ଏବଂ ଆଶ୍ରମ ତ୍ୟାଗ କରିଛନ୍ତି। ଯେତେବେଳେ ରାଜପ୍ରସାଦକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପରୀକ୍ଷିତ ମହାରାଜ, ସେତେବେଳେ ମନେ ମନେ ଚିନ୍ତା କରୁଛନ୍ତି ଯେ ମୁଁ ଆଜି ଯେଉଁ କାର୍ଯ୍ୟ କଲି ତାହା ପ୍ରକୃତ ପକ୍ଷେ ମୋ ପକ୍ଷେ ଠିକ୍ ହୋଇନି। କାରଣ ଭକ୍ତ ଯେତେବେଳେ କୌଣସି ଭୁଲ କାର୍ଯ୍ୟ କରିବ ସେ ସଙ୍ଗେ ସଙ୍ଗେ ସେ ଅନୁତାପ କରିଥାଏ, ନିଜର ଭୁଲକୁ ବୁଝିପାରେ, ତାହା ହେଉଛି ଭକ୍ତର ଲକ୍ଷଣ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଏପରି ଏକ ଭୁଲ କାର୍ଯ୍ୟ କରିବସିଲେ ସେତେବେଳେ ସେ ଅନୁତାପ ଅନଳରେ ଦଗ୍ଧୀଭୂତ ହେବାକୁ ଲାଗିଲେ। ମାର୍ଗରେ ଚିନ୍ତା କରୁଛନ୍ତି ପରୀକ୍ଷିତ ମହାରାଜ ଯେ ମୁଁ ହେଉଛି ଏ ଦେଶର ଶାସକ ଏବଂ ମୋର କର୍ତ୍ତବ୍ୟ ହେଉଛି ବ୍ରାହ୍ମଣ ଏବଂ ମୁନିଋଷିମାନଙ୍କୁ ସୁରକ୍ଷା ପ୍ରଦାନ କରିବା, କିନ୍ତୁ ମୁନିଋଷିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପରିବର୍ତ୍ତେ ମୁଁ ଆଜି ଜଣେ ମୁନିଙ୍କ ଉପରେ ଅତ୍ୟାଚାର କଲି, ଏକ ନିର୍ଦ୍ଦୋଷ ମୁନିଙ୍କର ଗଳାଦେଶରେ ଏକ ମୃତ ସର୍ପ ବେଷ୍ଟନ କଲି, ଏ କାର୍ଯ୍ୟ ମୋ ପକ୍ଷରେ ଠିକ୍ ହୋଇନି। ତେଣୁ ନିଶ୍ଚିତ ଭାବରେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ। ସେଥିପାଇଁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି ଧ୍ରୁବଂ ତତୋ ମେ କୃତ ଦେବ ହେଳନାଥ ଦୂରତ୍ୟଂ ବ୍ୟସନଂ ନାତି ଦୀର୍ଘାତ। ନିଶ୍ଚିତ ଭାବରେ ଆଜି ମୁଁ ଭଗବାନଙ୍କ ଆଦେଶର ଅବମାନନା କରିଛି, କାରଣ ରାଜା ହେଉଛି ଭଗବାନଙ୍କର ପ୍ରତିନିଧି, ଭଗବାନଙ୍କର ନିର୍ଦ୍ଦେଶ ଅନୁସାରେ ରାଜା ରାଜ୍ୟ ଶାସନ କରିବ, ଧର୍ମ ଅନୁସାରେ ରାଜା ରାଜ୍ୟ ଶାସନ କରିବ, ସେପରି ରାଜ୍ୟରେ ପ୍ରଜାମାନେ ସୁଖପୂର୍ବକ ଜୀବନ ନିର୍ବାହ କରିପାରିବେ। କିନ୍ତୁ ରାଜା ଯଦି ଧର୍ମ ଅନୁସାରେ ରାଜ୍ୟ ଶାସନ କରୁନାହିଁ, ଭଗବାନଙ୍କର ପ୍ରତିନିଧିତ୍ୱ କରୁନାହିଁ, ତାହେଲେ ସେପରି ରାଜ୍ୟରେ ଅଧର୍ମ ପରିବ୍ୟାପ୍ତ ହେବ ଏବଂ ପ୍ରଜାମାନେ ଦୁଃଖୀ ହେବେ। ତେଣୁ ମହାରାଜ ପରୀକ୍ଷିତ ଚିନ୍ତା କରୁଛନ୍ତି ଯେ ମୁଁ ଆଜି ଭଗବାନଙ୍କର ନିର୍ଦ୍ଦେଶର ଅବମାନନା କରିଛି, ଯେଉଁ ମୁନିଋଷିମାନଙ୍କୁ ରକ୍ଷା କରିବା ମୋର ଧର୍ମ, ମୁଁ ଆଜି ସେହି ମୁନିଙ୍କ ଉପରେ ଅତ୍ୟାଚାର କରିଛି, ତେଣୁ ଦୂରତ୍ୱ ଏବଂ ବ୍ୟସନ ଏବଂ ନାତି ଦୀର୍ଘାତ, ଏହା ନିଶ୍ଚିତ ଯେ ଅତି ବଡ଼ ବିପଦ ଆସି ଅତି ଶୀଘ୍ର ମୋ ନିକଟରେ ଉପସ୍ଥିତ ହେବ, ମୁଁ ଅତି ବଡ଼ ବିପଦର ସମ୍ମୁଖୀନ ହେବି। ତଦସ୍ତୁ କାମ ହି ଅଘନିଷ୍କୃତ, ତାହେଲେ ସେ ବିପଦ ଅତି ଶୀଘ୍ର ଆସୁ, ମୁଁ ସେ ବିପଦକୁ ବରଣ କରୁଛି, ସେ ବିପଦ ଅତି ଶୀଘ୍ର ଆସୁ ଯାହାଦ୍ୱାରା ମୁଁ ଏହି ପାପରୁ ମୁକ୍ତ ହୋଇଯିବି, ଏବଂ ପୁନର୍ବାର ଏପରି ପାପ କାର୍ଯ୍ୟ କରିବି ନାହିଁ। ଏହିପରି ଚିନ୍ତା କରି କରି ଅନୁତାପ ଅନଳରେ ଦଗ୍ଧୀଭୂତ ହୋଇ ମହାରାଜ ପରୀକ୍ଷିତ ନିଜର ରାଜପ୍ରସାଦକୁ ଫେରି ଆସିଛନ୍ତି। ତେଣେ ଶମିକ ମୁନିଙ୍କର ପୁତ୍ର ଶୃଙ୍ଗୀ, ଯିଏକି ମାତ୍ର 10 ବର୍ଷର ବାଳକ, ବ୍ରାହ୍ମଣ ବାଳକ, ପାର୍ଶ୍ୱବର୍ତ୍ତୀ ନଦୀରେ ସ୍ନାନ କରୁଥିଲା, ସେ ଯେତେବେଳେ ସମ୍ବାଦ ପ୍ରାପ୍ତ ହେଲା ଯେ ଦେଶର ରାଜା ତାର ନିର୍ଦ୍ଦୋଷ ପିତାଙ୍କ ଗଳାରେ ଏକ ମୃତସର୍ପ ବେଷ୍ଟନ କରିଛନ୍ତି, ଶୃଙ୍ଗୀ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଯେଉଁ ନଦୀ ଜଳରେ ସ୍ନାନ କରୁଥିଲା ସେ ନଦୀ ଜଳକୁ ଅଭିମନ୍ତ୍ରିତ କରି ମହାରାଜ ପରୀକ୍ଷିତଙ୍କୁ ସେଠାରେ ଅଭିଶାପ ପ୍ରଦାନ କଲା। କାରଣ ସେତେବେଳେ ବ୍ରାହ୍ମଣମାନଙ୍କର ବହୁତ ଶକ୍ତି ଥିଲା, ଯେହେତୁ ବ୍ରାହ୍ମଣମାନେ ସେମାନଙ୍କର ଧର୍ମ ପାଳନ କରୁଥିଲେ ଏବଂ ବିଶେଷ ଭାବରେ ବ୍ରାହ୍ମଣମାନେ ସତ୍ୟପରାୟଣ ଥିଲେ, ସବୁ ସମୟରେ ସତ କଥା କହୁଥିଲେ, ମିଥ୍ୟା କହୁନଥିଲେ, ତେଣୁ ସେମାନେ ଯାହା କହୁଥିଲେ ତାହା ସତ୍ୟରେ ପରିଣତ ହେଉଥିଲା। ତେଣୁ ଶୃଙ୍ଗୀ ଯେତେବେଳେ ମହାରାଜ ପରୀକ୍ଷିତଙ୍କୁ ଅଭିଶାପ ପ୍ରଦାନ କଲା ଯେ ଆଜିଠାରୁ 7ମ ଦିନରେ ତକ୍ଷକ ସର୍ପଦଂଶନରେ ରାଜାଙ୍କର ମୃତ୍ୟୁ ହେବ, ତେଣୁ ଏ ସମ୍ବାଦ ଯେତେବେଳେ ମହାରାଜ ପରୀକ୍ଷିତଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ମହାରାଜ ପରୀକ୍ଷିତ ଅତ୍ୟନ୍ତ ପ୍ରସନ୍ନ ହେଲେ। ଯଦିଓ ଅନ୍ୟ କେହି ମହାରାଜ ପରୀକ୍ଷିତଙ୍କ ସ୍ଥାନରେ ଥାନ୍ତା ସେ ହୁଏତ ପ୍ରସନ୍ନ ହୋଇନଥାନ୍ତା। ଯଦି ଆମକୁ କିଏ ଏପରି ଅଭିଶାପ ଦେବ ଯେ ଆଜିଠାରୁ 7ମ ଦିନରେ ସର୍ପଦଂଶନରେ ତୁମର ମୃତ୍ୟୁ ହେବ, ତାହେଲେ ଆମେ କେବେ ପ୍ରସନ୍ନ ହୋଇପାରିବାନି, ଆମେ ଭୟଭୀତ ହୋଇଯିବା। ସର୍ପଦଂଶନରେ ମୃତ୍ୟୁ ଅତ୍ୟନ୍ତ ଭୟଙ୍କର, ତେଣୁ ଆମେ ହୁଏତ ଏଥର ତାର ପ୍ରତିକାର କରିବା ପାଇଁ ଚେଷ୍ଟା କରିବା, କିମ୍ବା ମୃତ୍ୟୁକୁ ଅନିବାର୍ଯ୍ୟ ଜାଣି ଆମର ଯେଉଁ କାର୍ଯ୍ୟ ସବୁ ରହିଯାଇଛି ତାକୁ ଶୀଘ୍ର ଶେଷ କରିବା ପାଇଁ ଚେଷ୍ଟା କରିବା। କିନ୍ତୁ ମହାରାଜ ପରୀକ୍ଷିତ ଏପରି କିଛି କରିନଥିଲେ, ଯେହେତୁ ସେ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ଥିଲେ ଏବଂ ସେ ଚାହୁଁଥିଲେ ତାଙ୍କର ଏହି ପାପ ପାଇଁ ଦଣ୍ଡ ଅତି ଶୀଘ୍ର ମିଳୁ, ତେଣୁ ସେ ଅତ୍ୟନ୍ତ ପ୍ରସନ୍ନ ହେଲେ ଏହି ଅଭିଶାପ ପାଇଁ, ଏବଂ ସେ ଜାଣିଥିଲେ ଏହି ଅଭିଶାପ ପ୍ରାପ୍ତ ହେଲେ ତାଙ୍କୁ କ'ଣ କରିବା ଉଚିତ। ଏ ସମୟରେ ମହାରାଜ ପରୀକ୍ଷିତ ସଙ୍ଗେ ସଙ୍ଗେ ତାଙ୍କର ପୁତ୍ର ଜନ୍ମେଜୟକୁ ରାଜଗାଦୀରେ ଅଭିଷିକ୍ତ କଲେ ଏବଂ ନିଜର ରାଜ୍ୟ, ପରିବାର, ଧନ ସମ୍ପତ୍ତି, ରାଜ ପୋଷାକ ସବୁକିଛି ତ୍ୟାଗ କରି ସେ ଗଙ୍ଗା ନଦୀ କୂଳରେ ଉପବେଶନ କଲେ। କାରଣ ମହାରାଜ ପରୀକ୍ଷିତ ଜାଣିଥିଲେ ଯେ ତାଙ୍କର ମୃତ୍ୟୁ ପାଇଁ ବର୍ତ୍ତମାନ ମାତ୍ର 7 ଦିନର ସମୟ ଅଛି। ତେବେ ମହାରାଜ ପରୀକ୍ଷିତ ଅତ୍ୟନ୍ତ ଭାଗ୍ୟଶାଳୀ ଥିଲେ ଯେ ମୃତ୍ୟୁ ପୂର୍ବରୁ 7 ଦିନ ପୂର୍ବରୁ ତାଙ୍କୁ ନୋଟିସ୍ ମିଳିଯାଇଥିଲା, ମୃତ୍ୟୁର ନୋଟିସ୍। କିନ୍ତୁ ଆମ ପାଇଁ ଯେତେବେଳେ ମୃତ୍ୟୁ ଆସିବ କୌଣସି ନୋଟିସ୍ ଦେଇ ଆସିବନି, ଅଚାନକ ଯେକୌଣସି ସମୟରେ ମୃତ୍ୟୁ ଆସିପାରେ, ତେଣୁ ଆମେମାନେ ସମସ୍ତେ ମୃତ୍ୟୁ ପାଇଁ ପ୍ରସ୍ତୁତ କି? ହୁଏତ ନୁହଁ, ଆମେ ମୃତ୍ୟୁ ପାଇଁ ପ୍ରସ୍ତୁତ ନୁହଁ। ତେବେ ମୃତ୍ୟୁ ପାଇଁ କିପରି ପ୍ରସ୍ତୁତ ହେବାକୁ ହୁଏ ତାହା ଆମେ ମହାରାଜ ପରୀକ୍ଷିତଙ୍କର ଜୀବନରୁ ଶିକ୍ଷା କରିବା ଉଚିତ, ଯେ ମହାରାଜ ପରୀକ୍ଷିତ କିପରି ମୃତ୍ୟୁ ପାଇଁ ପ୍ରସ୍ତୁତ ହେଲେ, କିପରି ତାଙ୍କ ସମୟର ସଦୁପଯୋଗ କଲେ, ଯଦିଓ ତାଙ୍କୁ 7 ଦିନ ସମୟ ମିଳିଥିଲା, ହୁଏତ ଆମ ପାଇଁ 7 ଦିନ ସମୟ କେବେ ନ ମିଳିପାରେ, ତେଣୁ ଆମେ ସବୁ ସମୟରେ ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଆବଶ୍ୟକ। ତେଣୁ ଆମେ କିପରି ମୃତ୍ୟୁ ପାଇଁ ପ୍ରସ୍ତୁତ ହେବା ମହାରାଜ ପରୀକ୍ଷିତଙ୍କ ଜୀବନରୁ ଆମେ ଶିକ୍ଷା କରିବା। ତେଣୁ ମହାରାଜ ପରୀକ୍ଷିତ ଗଙ୍ଗା ନଦୀ କୂଳକୁ ଚାଲିଗଲେ, କାରଣ ଗଙ୍ଗା ନଦୀର ଜଳ ଭଗବାନଙ୍କର ଚରଣ ନିଃସୃତ ଜଳ, ଚରଣୋଦକ, ଏବଂ ସମସ୍ତ ତ୍ରିଲୋକକୁ ପାବନ ବା ପବିତ୍ର କରିବା ପାଇଁ ସମର୍ଥ। ସେଥିପାଇଁ ଗଙ୍ଗା ନଦୀର ଜଳ ଦିବ୍ୟ ଜଳ, ତା ଭୌତିକ ଜଳ ନୁହେଁ। ବୈଜ୍ଞାନିକମାନେ ମଧ୍ୟ ପରୀକ୍ଷା କରି ଦେଖିସାରିଲେଣି ଯେ ଆମେ ସାଧାରଣ ଜଳକୁ ଯଦି ଗୋଟିଏ ପାତ୍ରରେ ରଖୁ, ତାକୁ ଦୁଇ ଦିନରୁ ତିନି ଦିନ ଯଦି ଆମେ ଜଳକୁ ରଖିବା, ସେଥିରେ ପୋକ ପଡ଼ିଯିବେ, ଜଳ ନଷ୍ଟ ହୋଇଯିବ, ଆପଣମାନେ ପିଇପାରିବେନି ସେ ଜଳକୁ। କିନ୍ତୁ ଗଙ୍ଗା ନଦୀର ଜଳକୁ ଯଦି ବର୍ଷ ବର୍ଷ ଧରି ମଧ୍ୟ ଗୋଟିଏ ପାତ୍ରରେ ରଖାଯାଏ, ସେଥିରେ କେବେ ପୋକ ପଡ଼ିବେନି, ସେ ଜଳ କେବେ ନଷ୍ଟ ହେବନି। ବୈଜ୍ଞାନିକମାନେ ପରୀକ୍ଷା କରି ଦେଖିସାରିଲେଣି, କାରଣ ଗଙ୍ଗା ନଦୀର ଜଳ ହେଉଛି ଦିବ୍ୟ ଜଳ, ତାହା ବୈକୁଣ୍ଠ ଜଗତରୁ ଆସୁଛି, ଏ ସାଧାରଣ ଜଗତର ଜଳ ନୁହେଁ, ଭଗବାନଙ୍କ ପାଦ ସ୍ପର୍ଶ କରି ସେ ଜଳ ଆସୁଛି, ଚରଣାମୃତ। ତେଣୁ ମହାରାଜ ପରୀକ୍ଷିତ ସେ ଗଙ୍ଗା ନଦୀର ଆଶ୍ରୟ ଗ୍ରହଣ କଲେ ଏବଂ ନିଜର ମୃତ୍ୟୁ ପାଇଁ ବର୍ତ୍ତମାନ ସେ ପ୍ରସ୍ତୁତ ହେଲେ। ନିଜର ସମସ୍ତ ସଂସାର ବନ୍ଧନ, ପାରିବାରିକ ବନ୍ଧନକୁ ସେ ଛିନ୍ନ କରିଛନ୍ତି, ବର୍ତ୍ତମାନ ମୃତ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି ମହାରାଜ ପରୀକ୍ଷିତ। ତେବେ ସେ କିପରି ଭାବରେ ପ୍ରସ୍ତୁତ ହେଲେ ମୃତ୍ୟୁ ପାଇଁ, ଆଜି ଆମର ସମୟ ହୋଇଯାଇଛି, ଆମେ ଆଗାମୀକାଲି ଶ୍ରବଣ କରିବା। ହରେ କୃଷ୍ଣ। ତେବେ ଆଜିର କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଆମେ ପାଞ୍ଚ ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିବା, ତାପରେ ଆଜିର କାର୍ଯ୍ୟକ୍ରମ ଶେଷ ହେବ। ଆପଣମାନେ ସମସ୍ତେ ହାତ ତାଳି ଦେଇ ଉଚ୍ଚସ୍ୱରରେ ଏ ନାମ କୀର୍ତ୍ତନରେ ଅଂଶଗ୍ରହଣ କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। जय श्री गौर नित्याय की जय। जय श्री कृष्ण बलराम की जय। जय श्री राधा श्याम सुंदर सग देवी की जय। जय श्री जगन्नाथ बलदेव सुभद्रा महाराणी की जय। जय संग्रंथ राज श्रीमद भागवतम की जय। जय श्रील प्रभुपाद जी महाराज की जय। जय समवेत भक्त वृंद की जय। नितय गौर प्रेमानंदे हरि हरि बोल।
जय श्री श्रीमान भक्ति गौरव नारायण स्वामी महाराज श्री गुरुदेव की
जय।
भागवत कथा सप्ताह की
जय।
भागवत प्रमाण समस्त भक्तमान को।